भागवतम अष्टम स्कंद पंद्रह अध्याय एक दो श्री राघव उवाच बड़े पदत्रयम् भूमि कस्मात् हरियदातक भूतेश्वर लब्धात् कोपी भवन्नतम् एतद्वेदितुमिच्छामो श्रीराजोवाच बड़े पद त्रयम् भूमि लब्धात् कोपी भवन्दतम् एतद्वेदितुमिच्छामो महत्कौतूहलं विना यज्ञेश्वरस्य पूर्णस्य बन्धनं चापि अनावसम् लब्धात् कोपी भवन्दतम् एतद्वेदितुमिच्छामो महत्कौतूहलं ईश्वरस्य पुण्यस्य बन्धनं चापि अनावसरम् बड़े पदार्थ भूमि
राजा कहले बड़े बड़ी महाराष्ट्र पदत्रय उपाद भूमि भूमि तस्मा कहीं हरि भगवान बांगले अजात मिथ्या कले भूतेश्वर समग्र ब्रह्मांडर अधीश्वर रूपणव दरिद्र व्यक्ति परी लब्ध अर्थ से उपहार प्राप्त होते अपी जदियो बवन बंधन कले तम ताकू एक समस्त बेदी तुम जानवापी इच्छा मुसना करुची मह अत्यंत कौतूहल उत्सुक कि वास्तविक न आमर जातज्ञान भिक्षा करी ईश्वरस्य भगवान पूर्णस्य जे सर्वद्वारे पूर्ण बंधन बंधन करी च ओ अपि यदियो अनावस निरपराध शुक्र अनुवाद महाराज परीक्षित जिज्ञासा कले भगवान सबकिछर अधीश्वर मध्य କାହିଁକି ଏକ ଦରିଦ୍ର ବ୍ୟକ୍ତି କରି ବଳି ମହାରାଜଙ୍କ ନିକଟରେ କୃପା ଭୂମି ଭିକ୍ଷା କଲେ ଏବଂ ସେହି ପ୍ରାର୍ଥିତ ବସ୍ତୁ ପ୍ରାର୍ଥନା ହେବା ସତ୍ତ୍ୱେ ସେ କାହିଁକି ବଳି ମହାରାଜଙ୍କୁ ବନ୍ଧନ କଲେ ସେ ପ୍ରକାର ଆପାତ ବିରୋଧୀ ଆଚରଣର ରହସ୍ୟ ଜାଣିବା ପାଇଁ ମୋର ବଡ କୌତୁହଳ ଲାଭ ହୋଇଛି ଆମର
ଏବଂ ଭଗବାନ ଯେଉଁ ଆସିଥିଲେ ଅଜିତ ରୂପରେ ଆସିଥିଲେ
ଆସିକିରି ଧରଣ ସମୁଦ୍ର ମଧ୍ୟରେ ଯାଗ ରଖିଲେ ଏହି ଲୀଳା ପୂର୍ବରୁ ବର୍ଣ୍ଣନା କରାଯାଇଛି। ତେଣୁ ପ୍ରଥମ ସତ ଯେ ମନ୍ମନ୍ତର ଯଦି ବର୍ତ୍ତମାନ ମନ୍ମନ୍ତ ସେ ମନ୍ତ୍ର ଜାଣିଛନ୍ତି ବା ବୈବସ୍ୱତ ମନ ଯିଏକି ସୂର୍ଯ୍ୟ ଦେବତା ଯେ ବିବସ୍ୱାନ ତାଙ୍କ ପୁତ୍ର ହେଉଛନ୍ତି ବୈବସ୍ୱତ ମନ। ସେ ମନ୍ତ୍ର ସମୟରେ ଭଗବାନଙ୍କର ଗୋଟେ ଲୀଳା ହେଇଥିଲା ଯେଉଁଟା ବ୍ରାହ୍ମଣ ଦେବୀ ଉପରେ ଆସିଥିଲେ ଭଗବାନ ଆସନ୍ତାକାଲି ଏହି ଦ୍ୱାଦଶୀ ତିଥିରେ ଏ ମଧ୍ୟାହ୍ନ ସମୟରେ ସେ ଅବତରଣ କରିଥିଲେ। ତେଣୁ ଏଇ ଲୀଳାକୁ ରାଜା ପଚାରୁଛନ୍ତି ବର୍ତ୍ତମାନ ପରୀକ୍ଷିତ ମହାରାଜ ପଚାରୁଛନ୍ତି ବୈବସ୍ୱତଙ୍କୁ ଯେ ବଳେ ପଦତ୍ରୟ ଭୂମି ଭଗବାନ ବ୍ରାହ୍ମଣ ବିଷୟରେ ସେ ଜାଣିଛନ୍ତି ବ୍ରାହ୍ମଣ ବିଷୟରେ ବିସ୍ତାରରେ ବର୍ଣ୍ଣନା କରାଯାଏନି କିନ୍ତୁ ଅଳ୍ପ କିଛି ବର୍ଣ୍ଣନା କରାଯାଇଛି। ସେଥିପାଇଁ ସେ ପଚାରୁଛନ୍ତି ଏହି ପ୍ରଶ୍ନ ଯେ ବଳିକ ପକ୍ଷରୁ ତିନିପାଦ ଭୂମି ବଳେ ପଦତ୍ରୟ ଭୂମି କସ୍ମା କରିଗଲା କ'ଣ ପାଇଁ ଭଗବାନ ଯାଚନା କଲେ ବା ଭିକ୍ଷା କଲେ ସବୁକିଛି ଭଗବାନଙ୍କର। ତେଣୁ ତିନିପାଦ ଭୂମି ପଦତ୍ରୟ ଭୂମି ତିନିପାଦ ଭୂମି କାହିଁକି ସେ ଠକରେ ଯାଇ ଭିକ୍ଷା କରେ ଭଗବାନ ଯାହା କିଏ ଭିକ୍ଷା କରୁଛି ଆମ ଓଡ଼ିଶାରେ ବିଶେଷ ଭାବରେ ବହୁତ ଭିକାରୀ କିଛି ଅଛନ୍ତି ଭିକ୍ଷା କରୁଛନ୍ତି। ତେଣୁ ଯେଉଁମାନଙ୍କର କିଛି ନାହିଁ ସେ ଯାଇ ଭିକ୍ଷା କରୁଛନ୍ତି କିନ୍ତୁ ଯେଉଁମାନଙ୍କର ସବୁ ଅଛି ଯେ ଧନୀ ବ୍ୟକ୍ତି ସେ କ'ଣ ଯାଇ ଭିକ୍ଷା କରିବେ ଆଉ ଏ ତ ସ୍ୱୟଂ ଭଗବାନ ସ୍ୱୟଂ ଭଗବାନ ସବୁକିଛିର ମାଲିକ ସେ ଲୋକତ୍ର ଯେତେ ଲୋକ ଅଛନ୍ତି ଭୌତିକ ଜଗତ ଭୌତିକ ଉର୍ଦ୍ଧରେ ସବୁକିଛିର ମାଲିକ ହେଉଛନ୍ତି ସେ ଲୋକ ମହେଶ୍ୱର ସବୁ ଲୋକର ସେ ହେଉଛନ୍ତି ମହେଶ୍ୱର ମହେଶ୍ୱର ବା ସେ ହେଉଛନ୍ତି ପ୍ରକୃତ ମାଲିକ ସେ ପୁଣି ସେ କାହିଁକି ବଳିଙ୍କ ପାଖକୁ ଯାଇକି ତିନିବାର ଭୂମି ଯାଚନା କଲେ ବଳେଇ ପଦତ୍ର ଭୂମି କସ୍ମାତ ପୁଣି ତ ଯାଚନା କଲେ କଲେ ତାପରେ ଭୂତେଶ୍ୱର କୃପଣ ସେ ହେଉଛନ୍ତି ଭୂତେଶ୍ୱର ସମସ୍ତ ଭୌତିକ ଜଗତର ସେ ହେଉଛନ୍ତି ମାଲିକ ମାତ୍ର ତିନିପଦ ଭୂମି ମାଗିବା ପାଇଁ ସେ ଯାଉଛନ୍ତି ଯଦିଓ ସେ ସବୁକିଛିର ମାଲିକ ସେ ପୁଣି ଯାଉଛନ୍ତି ତାଙ୍କ ମାଗିବା ଯଦି ମାଗିଲେ ଭୂତେଶ୍ୱର ପୁଣି କୃପଣ ଲବ୍ଧା ତୋଟି ଗବନ୍ଧତ ବଳି ମହାରାଜଙ୍କୁ ତିନିପଦ ଭୂମି ମାଗିଲେ ବଳି ମହାରାଜଙ୍କୁ ଦେଲେ ତାଙ୍କର ଗୁରୁଦେବ ଯେ ଶୁକ୍ରାଚାର୍ଯ୍ୟ ସେ ମନା କଲେ ନା ତମେ ତାଙ୍କୁ ଦିଅ ନା ସେ ହେଉଛନ୍ତି ଭଗବାନ ଏଇସବୁ ଭଗବାନ ବିଷ୍ଣୁ ବୋଲି ସେ କହୁଛନ୍ତି ସେ ନିଜର ବିଷ୍ଣୁ ରୂପ ପ୍ରଦର୍ଶନ କରିବା ପୂର୍ବରୁ ଶୁକ୍ରାଚାର୍ଯ୍ୟ ଯାଇକିରି ତାଙ୍କୁ କହୁଛନ୍ତି ହେଉଛନ୍ତି ଭଗବାନ ବିଷ୍ଣୁ କିନ୍ତୁ ହେଲେ ମଧ୍ୟ ବଳି ମହାରାଜ ତାଙ୍କର ଗୁରୁ ମହାରାଜଙ୍କ କଥା ନ ମାନିକିରି ଗୁରୁ ମହାରାଜଙ୍କୁ ପରିତ୍ୟାଗ କରିକିରି ତାଙ୍କର ବଚନକୁ ରକ୍ଷା କରିବା ପାଇଁ ତିନିପାଦ ଭୂମି ପ୍ରଦାନ କରିଛନ୍ତି। ସବୁକିଛି ତିନିପାଦ ଭୂମି ସ୍ଥଳରେ ଭଗବାନ ଛଳନାରେ ଦେଖିଲେ ଛୋଟ ଛୋଟ ପାଦ ଗୋଟୁ ବାମନ ରୂପରେ ଆସିଛନ୍ତି ଛୋଟ ଛୋଟ ପାଦ ତାଙ୍କର ଏଇ ପାଦରେ ସେ କହୁଛନ୍ତି ଏଇ ପାଦରେ ମୁଁ ତିନିପାଦ ଭୂମି ତମେ ଏତେ ଜାଣି ବହୁତ କଥା କହିଛନ୍ତି ତା ପୂର୍ବରୁ ମାଗିବା ପୂର୍ବରୁ ତମେ ଏଭଳି ଭାବରେ ଓ ଆଭିଜାତ ବଂଶରେ ଜନ୍ମଗ୍ରହଣ କରିଛ ଏଭଳିଆ ବିଭିନ୍ନ ଧର୍ମ କଥା ସବୁ ଶୁଣେଇଛନ୍ତି ଏତେ ସୁନ୍ଦର ସୁନ୍ଦର କଥା କହୁଛ ଆଉ ମାତ୍ର ମାଗିଲା ବେଳକୁ ମାତ୍ର ତିନିପାଦ ଭୂମି ମାଗୁଛ ଏଭଳିଆ ଶୁକ୍ରାଚାର୍ଯ୍ୟଙ୍କର କଥାକୁ ମାନେ ସେ ବିରୋଧ କରିକି ମଧ୍ୟ ବଳି ମହାରାଜ ତାଙ୍କୁ ପ୍ରଦାନ କରିବା ପାଇଁ ତିନିପାଦ ଭୂମି ଦେବା ପାଇଁ ରାଜି ହେଇଛନ୍ତି। ତେଣୁ ଭଗବାନ ଲତା ଚବି ବଳି ମହାରାଜ ସମସ୍ତେ କିଛି ଦେଇଦେଇଛନ୍ତି ତିନିପାଦ ଛୋଟ ପାଦରେ ତିନିପାଦ ଭୂମି ମାଗିଥିଲେ କିନ୍ତୁ ଯେତେବେଳେ ଭୂମି ମାପିବା ପାଇଁ ପଡ଼ିଲା ସେତେବେଳେ କେମିତି ଦେଖେଇଲେ ତିନିଟା ପାଦ ନା ଗୋଟିଏ ପାଦରେ ସମଗ୍ର ପୃଥିବୀ ଏବଂ ତଳେ ଯେତେ ସବୁ ସାତଟି ଲୋକ ଅଛି ଛଅଟି ଲୋକ ସବୁକୁ ଗୋଟିଏ ପାଦରେ ସେ ଗୋଟିଏ ପାଦରେ ସବୁ କିଛି ଗ୍ରହଣ କଲେ ପୁଣି ଆଉ ଗୋଟେ ପାଦ ବାମ ପାଦ ଯେତେବେଳେ ଉର୍ଦ୍ଧୁ ଦେଖିଲେ ସେତେବେଳେ ଉପରେ ମଧ୍ୟ ସାତଟି ଲୋକ ରହିଛି ତେଣୁ ସେ ଛଅଟି ଲୋକକୁ ସବୁଗୁଡ଼ାକ ମଧ୍ୟ ସେ ଗୋଟିଏ ପାଦରେ ବାମ ପାଦରେ ସବୁକିଛି କଭର କରିଦେଲେ ସବୁକିଛି ଗ୍ରହଣ କରିଦେଲେ ଏମିତିକି ତାଙ୍କର ଗୋଟିଏ ପାଦର ବୁଢ଼ାଙ୍ଗୁଟି ମହାପାଦ ବୁଢ଼ାଙ୍ଗୁଟି ଏ ଭୌତିକ ଜଗତ ଯେଉଁ ରହିଛି ଏ ଭୌତିକ ଜଗତର ସାତଟି ଆବରଣ ରହିଛି ତା ପରେ ସେଇ ସାତଟି ଆବରଣ ରହିଛି ପ୍ରତି ଆବରଣ ତା ପୂର୍ବ ଆବରଣ ପାଇଁ ଦଶ ଗୁଣ ଅଧିକ ଏଇସବୁ ଆବରଣକୁ ଭେଦ କରିକିରି ଭଗବାନଙ୍କର ବାମ ପାଦର ବୁଦ୍ଧାଙ୍ଗୁଷ୍ଠୀ ଯାଇକିରି ଚିର ଜଗତକୁ ଛୁଇଁଥିଲା ଯେଉଁଥିରେ କି ସେ ଯେଉଁ ଚିର ଜଗତରେ ରହିଛି କାରଣାନ୍ତର ଜଳ ସେଇ ଜଳ ଗଙ୍ଗା ଦେବୀ ଉପରେ ଆସିଛନ୍ତି ପୃଥିବୀରେ ଯେଉଁ ଗୁଆଇ ଦେଉଛନ୍ତି ସେ ହେଉଛନ୍ତି ଗଙ୍ଗା ଦେବୀ ସେ ଚିର ଜଗତର ଜଳ ତେଣୁ ଦୁଇ ପାଦରେ ସବୁକିଛି ସେ ଗ୍ରହଣ କରିନେଲେ ତିନି ଲୋକକୁ ସେ ଗ୍ରହଣ କରିନେଲେ ଭଗବାନ ତେଣୁ ଲକ୍ଷ୍ୟ ଅଛନ୍ତି ସବୁକିଛି ବଢିବାର ଅଛି ତାଙ୍କର ଯାହା ଥିଲା ସବୁ କିଛି ପ୍ରଦାନ କରେ ପୁଣି କାହିଁକି ବର୍ଣ୍ଣାନ୍ତରେ ଗଭର୍ଣ୍ଣ ପୁଣି ଇଏ ଗୋଟେ ପ୍ରଶ୍ନ ଦ୍ୱିତୀୟ ପ୍ରଶ୍ନ ହଉଛି କଣ ନା ଏଇଟା ବେଦ ମିଛା ଆମେ ମହା କୌତୁହଳ ଏଇଟା ଜାଣିବା ପାଇଁ ମୋର ବହୁତ କୌତୁହଳ ହେଉଛି ସେ ଶୁଣିଥିଲେ ଆପଣ ସେ ପ୍ରଶ୍ନ ଦେଲେ କିନ୍ତୁ ତାର କଣ ତତ୍ଵ କଣ କଣ ପାଇଁ ସେ କଲେ ଏବଂ ଆପଣ କଥା କହୁଛନ୍ତି ଯେ ଯାଚେଶ୍ୱରସ୍ୟ ପୂର୍ଣ୍ଣସ୍ୟ ବନ୍ଧନ ଯଜ୍ଞ ମନେକର ସେ ତାଙ୍କୁ ମାଗିଲେ ଏବଂ ଯଦି ସେ ପୂର୍ଣ୍ଣ ତାଙ୍କର କୌଣସି ଅପୂର୍ଣ୍ଣତା ନାହିଁ କିନ୍ତୁ ତାଙ୍କର କୌଣସି ଅଭାବ ନାହିଁ କିନ୍ତୁ ତଥାପି ସେ ମାଗୁ ସଙ୍ଗ ତିନି ପାଖରେ ଭୂମିଲେ ମାଗିଲେ ଯଦି ମାଗିଲେ ଯାଚେଶ୍ୱର ସେ ପୂର୍ଣ୍ଣସ୍ୟ ବନ୍ଧନ ଚାହାନ୍ତି ଅନାବାସ ପୁଣି ତା କାହିଁ ବନ୍ଧନ କଲେ ସିଧା ମାଗିଲେ ବଳି ମହାରାଜ ସବୁକିଛି ତାଙ୍କୁ ଦେଇଦେଲେ ପ୍ରଦାନ କରିଦେଲେ ପୁଣି ତାଙ୍କୁ ବନ୍ଧନ କଲେ ତାଙ୍କର କୌଣସି କାରଣ ନଥିଲେ ମଧ୍ୟ ଅନାବାସ ତାଙ୍କର କୌଣସି ଦୋଷ ନାହିଁ ଦୋଷ ନଥାଇକି ପୁଣି ଭଗବାନ ଏଭଳି କାହିଁକି ସବୁ ଅଧର୍ମ କାର୍ଯ୍ୟ ସବୁ କାହିଁକି କରୁଛନ୍ତି ସେ ଜଣେ ନିର୍ଦ୍ଦୋଷ ବ୍ୟକ୍ତି ଜଣେ କାହାକୁ ବନ୍ଧନ କରିବ ବାନ୍ଧିବ କାହାକୁ କେତେବେଳେ ଆମର ସରକାର ବାନ୍ଧୁଛନ୍ତି ଜେଲକୁ ନେଉଛନ୍ତି କେତେବେଳେ ଜଣେ ଯେତେବେଳେ ସରକାରଙ୍କ ନିୟମ ମନ କରୁଛି କିନ୍ତୁ ଭଗବାନ ଯଦିଓ ଛଦ୍ମବେଶରେ ଆସିଲେ ମାତ୍ର ଛୋଟ ବଟୁ ବାହନ ଉପରେ ଆସିଛନ୍ତି ଏବଂ ଛୋଟ ଛୋଟ ପାଦ ଦେଖି କହୁଛନ୍ତି ମୁଁ ଏଇ ପାଦରେ ତିନି ପାଦ ଭୂମି ନେବି କିନ୍ତୁ ବଳି ମହାରାଜ କେତେବେଳେ ସ୍ୱୀକାର କଲେ ଅଙ୍ଗୀକାର କଲେ ସେ ପ୍ରଦାନ କରିବା ପାଇଁ ବିରାଟ ବିରାଟ ପାଦ ଦେଖିକିରି ବିଶ୍ୱରୂପ ଦେଖିକିରି ବିରାଟ ବିରାଟ ପାଦରେ ଦୁଇ ପାଦରେ ସବୁକିଛି ତାଙ୍କର ତିନି ଲୋକକୁ ନେଇଗଲେ ଆଉ ଯଦି ନେଲେ ପୁଣି ତାଙ୍କ ବନ୍ଧନ କଲେ ତାଙ୍କର କୌଣସି ଦୋଷ ନାହିଁ ସେ ତାକୁ କିଛି ପ୍ରତିରୋଧ କରିନାହାନ୍ତି କିଛି ନାହିଁ ସବୁକିଛି ଦେଇଦେଇଛନ୍ତି ପୁଣି ତାଙ୍କ ପାଇଁ ବନ୍ଧନ କଲେ କିନ୍ତୁ ଏଇଟା ଆମେ ଜାଣିବା ପାଇଁ ଏଇଟା ଦେବୀ କିନ୍ତୁ ଜାଣ ମହତ୍ କୌତୁହଳ ନୁହେଁ ରାଜା ପ୍ରତୀକ ମହାରାଜ ଏ ପ୍ରଶ୍ନର ଯେଉଁ ପ୍ରଶ୍ନ ପଚାରିଛନ୍ତି ଏହି ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଏ 15-23 ଏଇ 9 ଅଧ୍ୟାୟରେ ବାମଦେବଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି ବିସ୍ତାର ଭାବେ ବର୍ଣ୍ଣନା କରିଛନ୍ତି ତେଣୁ ଏଇଠି ଆମେ ସାପେଟ ବର୍ଣ୍ଣନା କରିଲେ ଆମର ସମୟ ହେଉଛି କେତେ ପ୍ରଶ୍ନ କରିବା ତେଣୁ ଆ ଭିତରେ ଆମେ କଥା କର୍ମ ସେମିତି ରଖିବା ବିସ୍ତାର ପ୍ରସଙ୍ଗ ରହିଛି 9 ଅଧ୍ୟାୟ ଅନେକ ଶ୍ଳୋକ ଅଛନ୍ତି ତେଣୁ ଆମେ କେତେ ମୁଖ୍ୟ ଶ୍ଳୋକକୁ ଆବୃତ କରି ଏଇ ପରୀକ୍ଷିତ ମାନଙ୍କ ପ୍ରଶ୍ନର ଉତ୍ତର ଦେବା ସଙ୍ଗେ ସଙ୍ଗେ ଏ ଭଗବାନ ବ୍ରାହ୍ମଣଙ୍କର ଅବତାର ପ୍ରସଙ୍ଗ ତେଣୁ ଭଗବାନ ଆପଣ ଜାଣନ୍ତି ଯେ ଯେଉଁ ଭଗବତାର ମା କହିଛନ୍ତି ଯେତେବେଳେ ଧର୍ମର ପ୍ରାଣୀ ହେଉଛି ବେଦାନ୍ତ ଧର୍ମସ୍ୟ ଗ୍ରାମୀ ଭଗତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମା ପରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍ପୁରାଣ ଧର୍ମ ସଂସ୍ଥାପନାଥାୟ ସମ୍ଭବାନ ଭଗବାନ ଏଇ ପ୍ରାୟ ଭଗବାନଙ୍କର କାରଣ ହେଉଛି ଏଇଟା ଆଗ କାରଣ ପ୍ରତି ଯୁଗରେ ଭଗବାନ ଆସନ୍ତି ତେଣୁ ଭଗବାନ ଏଇ ଯେଉଁ ବାମଦେବ ଉପରେ ଆସିଲେ ସପ୍ତମଙ୍କର ସତ୍ୟଯୁଗରେ ଭଗବାନ ଆସିଛନ୍ତି ଗଣେଶଙ୍କର ଯେତେବେଳେ ଏ କଥା କେତେବେଳେ ବର୍ଣ୍ଣନା କରାଯିବ ଯେତେବେଳେ ଭଗବାନ ଆସିଲେ କୃଷ୍ଣ ରୂପରେ ଆସିବେ 28 ଦ୍ୱାପର ଯେତେବେଳେ ଆସିବେ ବସୁଦେବ ଦେବକୀଙ୍କୁ ପିତାମାତା ଭିତରେ ଆସିବା ପରେ ସେ ଆସିବେ ସେତେବେଳେ ଭଗବାନ କଥା କହିବେ ଯେ ସେ ଯେତେବେଳେ ବସୁଦେବ ଥିଲେ ସୁଧନ ଥିଲେ ଏବଂ ଦେବକୀ ଥିଲେ କୃଷ୍ଣ ଏ ପ୍ରଥମଙ୍କ ସମୟରେ ପ୍ରଥମଙ୍କ ହେଉଛନ୍ତି ସ୍ୱାଭିବଙ୍କ ସମୟରେ ସୁତପା ଏବଂ କୃଷ୍ଣୀ ଏ ଦୁଇ ଜଣ ହେଉଛନ୍ତି ପ୍ରଜାପତି ଥିଲେ ଏବଂ ସେ ପ୍ରଜା ସୃଷ୍ଟି କରିବା ପାଇଁ ବ୍ରହ୍ମାଙ୍କର ଆଦେଶ କ'ଣ ସେ ଯାଇକିରି ତପସ୍ୟା କରିଛନ୍ତି ଯେତେ 12,000 ବର୍ଷ କାଳ ତପସ୍ୟା କଲା ପରେ ଭଗବାନ ତାଙ୍କ ପାଖରେ ଆବିର୍ଭାବ କଲେ ତେଣୁ ଭଗବାନ ସେ ପ୍ରାର୍ଥନା କଲେ ଆମେ ଆପଣଙ୍କ ଭଳି ପୁତ୍ର ସନ୍ତାନ ତେଣୁ ଭଗବାନ ତଥାସ୍ତ କରିଥିଲେ କିନ୍ତୁ ସେ ତାଙ୍କର କାମନା ପୂରଣ କରିବା ପାଇଁ ସେ ଟିକେ ଡେରି କରିଥିବାରୁ ତାଙ୍କୁ 3 ଅବତାର ନେବାକୁ ପଡ଼ିଲା ପ୍ରଥମେ ସେ ଆସିଥିଲେ ତାଙ୍କ ପୁତ୍ର ରୂପରେ ଆସିଥିଲେ କୃଷ୍ଣୀ ଗର୍ଭ ରୂପରେ ଆସିଥିଲେ ଏବଂ ଦ୍ୱିତୀୟରେ ବର୍ତ୍ତମାନ ଏଇ ବାମଦେବ ରୂପରେ ଆସିଛନ୍ତି ବସୁଦେବ ହେଲେ କଶ୍ୟପ ଏବଂ କୃଷ୍ଣୀ ହେଲେ ଅଦିତି କଶ୍ୟପ ଏବଂ ଅଦିତିଙ୍କର ପିତାମାତାଙ୍କୁ ଆସିବା କରିକି ଭଗବାନ ବାମଦେବ ରୂପରେ ଆସିଛନ୍ତି ତୃତୀୟବାର ଆସିଛନ୍ତି ଏବଂ ତୃତୀୟବାର ଆସିଲେ ବସୁଦେବ ଏବଂ ଦେବଙ୍କର ପୁତ୍ର ହିସାବରେ କୃଷ୍ଣ ହିସାବରେ ଆସିଛନ୍ତି ତୃତୀୟବାର ଆସିଲେ ତେଣୁ ଏଇ ଦ୍ୱିତୀୟବାର କିନ୍ତୁ ଭଗବାନ ଆସନ୍ତି ବାମଦେବ ରୂପରେ କିନ୍ତୁ କ'ଣ ପାଇଁ ଆସିଲେ ନା ଯେତେବେଳେ ସବୁବେଳେ ପାଇଁ ଏ ଭୌତିକ ଜଗତରେ 2 ପ୍ରକାର ବ୍ୟକ୍ତି ଅଛନ୍ତି ଲୋକେଶ
दैवा असुर एवं भगवान सोच अध्याय भगवान को दुई प्रकार लोक अच्छा गोटे दैव एवं आ गए असुर दैव किए दैव साधारण विष्णु भक्त स्मृति दैव भगवान को जो भक्त से देवता कहते असुर स्तर विपर्जय असुर कहे जो मैंने भगवान भक्त नुह तेनाली मुख्य दु प्रकार व्यक्ति अच्छा गायब आश्रय तेनाली सब देवता और असुर मान सब युद्ध लगे तेनाली देवता राजा अच्छा इंद्र एवं असुर मान राजा बड़ी महाराज थे विभिन्न समय विभिन्न राजा परिवर्तन होती तेनाली असुर जो राजा बड़ी महाराज थे से समय बड़ी महाराज स्वर्ग आक्रमण कले कहीं आक्रमण कले ना जिते बड़े देवता मान स्वर्ग इंद्र जो रही विभिन्न देवता मान अच्छा से बहुत प्रचुर प्राचुर्य रही बहुत ऐश्वर्य रही बहुत प्रकार ऐश्वर्य रही भगवत भगवान कहते सब लोक विशाल छीणे कुणी मत लोक विशाल अनेक प्रकार ऐश्वर्य क्षेत्र रही स्वर्ग कि सब बहुत ऐश्वर्य तेनालीर मदमत इंद्रदेव कौन कले गोटे कर सभार अमरावती बस समय विभिन्न प्रकार नृत्य गीत बाद बारण सब चलती समय गुरुदेव बृहस्पति आसु इंद्रदेव तर ऐश्वर्य मत हो गुरुदेव को सम्मान प्रदर्शन कले गुरुदेव को जे जिते उच्च आसन गुरुदेव अच्छे ज्ञान ज्ञान ऐश्वर्य मध्य रही मतलब सब दिन तो गुरुदेव आसद प्रणाम करेंगे गुरुदेव जानकारी इंद्र सिंहासन बहुत ऐश्वर्य मत रही गुरुदेव आसन उठी सम्मान प्रदर्शन कर तेणुकृति देखिले शिष्य इंद्र अन्य देवता मान किसी गर्व आसी भगवान तो लीला हम बारण देव आसवे जानते बृहस्पति तेनालींतु जो बृहस्पति चली जाते इंद्र पुणी ज्ञान उदय मोर गोटे अपराध हो गुरुदेव को सम्मान प्रदर्शन करा कथा प्रदर्शन कले जा क्षमा प्रार्थना करने से समय बृहस्पति जानते बर्तमान इंद्र पुणी आसे मो पा पुणी मत नहीं जीवे तेनालीरि इंद्रदेव जो चेस्टा कर खुजी पाए तो ये कथा असुर मान जे गुरु शुक्राचार्य से जानपर बर्तमान सुजोग आसी कहे शिष्य मान को असुर मान कहे बड़ी इत्यादि बड़ी अन्य सम्राट मान्य योद्धा राकेश योद्धा कहले जे वर्तमान तुम जा स्वर्ग विजय कर बर्तमान समय आई गुरुदेव त्याग कर तुम जा स्वर्ग अधिकार तेनाली महाराज बहुत विभिन्न प्रकार सब जो यज्ञ शुक्राचार्य को यज्ञ कर बहुत सुंदर सुंदर सब रथ एवं अस्त्र सब से यज्ञ सब प्रदान करी महाराज जो आसी पहुंची से देवता मैंने सब पुणी युद्ध क्षमता युद्ध करते असुर मैंने स्वर्ग राज्य आक्रमण करवर्गति देवता मैंने वर्तमान जो कौन से उपाय पाइले से ब्रह्मा पहुंचे शरण जाए पचार कौन कर स्वर्ग राज्य आक्रमण ଅଲଗା କରିଦେଇଛନ୍ତି, ଆମେ କଣ କରିବା? ବ୍ରହ୍ମା ଜାଣିପାରିଲେ, ବ୍ରହ୍ମା ଜାଣିପାରିଲେ ଇନ୍ଦ୍ରଙ୍କର, କହିଲେ ଇନ୍ଦ୍ର ତମର ଯୋଉ ଗୁରୁଦେବ ଅସମ୍ମାନ କଲ, ସେଥିପାଇଁ ତମର ଏଇ ପରବର୍ତ୍ତନ ଦୁଃଖ, ଏଇ ଦୁଃଖଟା ଖର୍ଚ୍ଚ କରିଛ। ଏବଂ ତମେ ବର୍ତ୍ତମାନ ଗୁରୁଦେବ ତ ତମର ଲୁଚିକି ରହିଛନ୍ତି, ପାଇଲେ ତାଙ୍କୁ, କିନ୍ତୁ ତମେ ଆଉ ଜଣେ ଗୁରୁଙ୍କୁ ସ୍ୱୀକାର କର, ଆଉ ଜଣଙ୍କୁ ଗୁରୁ କରି ହିସାବରେ ଗ୍ରହଣ କଲେ ତାହା ତମେ ସୁରକ୍ଷିତ ହେଇପାରିବ। ତେଣୁ ସେ ଗୁରୁ ଯିଏ ଏବେ ସେ ହେଉଛନ୍ତି ତମର ଭାଇ, ଇନ୍ଦ୍ରଙ୍କର ଭାଇ। ଇନ୍ଦ୍ର ହେଉଛି ଦ୍ୱାଦଶ ଆଦିତ୍ୟ, ବାର ଜଣ ଆଦିତ୍ୟ ସେମାନେ, ବାର ଭାଇ ସେମାନେ। ତେଣୁ ଏଇ ତା ପୂର୍ବରୁ ଏଗାର ଆସିଲେ, ଏ ବାମନ୍ଦର ଆସିଲା ପରେ ସେ ବାର ହେଲେ। ତେଣୁ ତାଙ୍କର ଜଣେ ଭାଇ ହେଉଛନ୍ତି ତୋସ୍ତା, ସେ ଜଣେ ଆଦିତ୍ୟ, ଅଦିତ୍ୟଙ୍କ ପୁତ୍ରକୁ ଆଦିତ୍ୟ ବୋଲି କୁହାଯାଉଛି। ତେଣୁ ତୋସ୍ତାଙ୍କର ଯେ ପୁତ୍ର, ସିଏ ହେଉଛନ୍ତି ବିଶ୍ୱରୂପ। ତେଣୁ ବିଶ୍ୱରୂପକୁ ତମେ ଯଦି ଗୁରୁ କରିବ, ବିଶ୍ୱରୂପଙ୍କର ତାଙ୍କର ଅଛି ଅଗାଧ ଜ୍ଞାନ ରହିଛି, ସେ ତୁମକୁ ନାରାୟଣ ପ୍ରବୋଧ ପ୍ରଦାନ କରିବେ। ତେଣୁ ନାରାୟଣ ପ୍ରବୋଧ ପ୍ରାପ୍ତ ହେଇକରି ତମେ ଅସୁରମାନଙ୍କ ବିରୁଦ୍ଧରେ ବିଜୟ ଲାଭ କରିପାରିବ। ତେଣୁ ସେ ଯାଇକିରି ଇନ୍ଦ୍ର ଇତ୍ୟାଦି ସମସ୍ତ ଦେବତାମାନେ ଯାଇକିରି ବିଶ୍ୱରୂପଙ୍କର ଦେଖାଉଛନ୍ତି ଏବଂ ତାକୁ ଗୁରୁ କରିଛନ୍ତି। କିନ୍ତୁ ବ୍ରହ୍ମା କହିଛନ୍ତି ଯେ ଯଦି ସେ ତମେ ତାଙ୍କୁ ଗୁରୁ କରିବେ, ତାଙ୍କର ଗୋଟେ ଦୋଷ ଅଛି। କ'ଣ ସେ ଦୋଷ? ନା ତାଙ୍କର ମାତା ହେଉଛନ୍ତି ଅସୁର ପକ୍ଷ, ତେଣୁ ଅସୁର ପକ୍ଷ ପାଇଁ ତାଙ୍କର ମଧ୍ୟ ଟିକେ ରହିଛି ପକ୍ଷପାତିତା ରହିଛି। ତେଣୁ ସେଇଟା ତମେ ଧରିବନି, ତମକୁ ସେ କେମିତି ବିଜୟ ଲାଭ କରିବେ, ବିଜୟ ପ୍ରଦାନ କରିବେ ମୁସଲମାନଙ୍କ ପାଇଁ ତୁମେ ବିଜୟ ପ୍ରାପ୍ତ ହେଇପାରିବେ, ନାରାୟଣ ପ୍ରବେଶ ପ୍ରଦାନ କରିବେ। ତେଣୁ ଇନ୍ଦ୍ରଦେବ ସେ ରାଜି ହେଇକିରି ଆସିକିରି ତାଙ୍କୁ ବିଶ୍ୱରୂପଙ୍କୁ ଗୁରୁ କରିଛନ୍ତି ଏବଂ ବିଶ୍ୱରୂପ ତାଙ୍କୁ ନାରାୟଣ ପ୍ରବେଶ ପ୍ରଦାନ କରିଛନ୍ତି। ବିଭିନ୍ନ ମନ୍ତ୍ର ମାଧ୍ୟମରେ ନିଜର ଶରୀରକୁ ସେମାନେ ସୁରକ୍ଷା ପ୍ରଦାନ କରିବେ, ନାରାୟଣ ପ୍ରବେଶ ଭଗବାନ ସମସ୍ତଙ୍କୁ ରକ୍ଷା କରୁଛନ୍ତି। ତେଣୁ ଏଇ ନାରାୟଣ ପ୍ରବେଶ ହେଉଛି ଜଣେ ସମସ୍ତ ଶତ୍ରୁମାନଙ୍କ ଠାରୁ ବିପଦ ମୁକ୍ତ ହେବା ପାଇଁ ଏ ନାରାୟଣ ପ୍ରବେଶ ଧାରଣ କରିବେ। ତେଣୁ ବିଶ୍ୱରୂପ ସେ ନାରାୟଣ ପ୍ରଭୁ ତମେ ଯଦି ପ୍ରଦାନ କରୁଛନ୍ତି, ସେତେବେଳେ ସେ ନାରାୟଣ ପ୍ରଭୁ ପ୍ରାପ୍ତ ହେଇକିରି ଦେବତାମାନଙ୍କ ସହିତ ଯାଇକିରି ପୁଣି ଅସୁରମାନଙ୍କ ସହିତ ଯୁଦ୍ଧ କରିକି ପ୍ରାର୍ଥ କରିଛନ୍ତି, ସେ ସ୍ୱର୍ଗରାଜ୍ୟ ପ୍ରାପ୍ତ ହୋଇଛି। କିନ୍ତୁ ଯେହେତୁ ତାଙ୍କର ଗୁରୁଜୀ ହେଲେ ବିଶ୍ୱରୂପ, ସେ ତାଙ୍କର ମାତା ହେଉଛନ୍ତି ଅସୁର ପକ୍ଷ, ତେଣୁ ସେ ଯେତେବେଳେ ଯଜ୍ଞରେ ଆହୁତି ଦେଉଥିଲେ, ସେତେବେଳେ ସମସ୍ତଙ୍କୁ ଦେଖିକି ଦେବତାମାନଙ୍କୁ ଦେଖିକି ଦେବତାମାନଙ୍କ ସପକ୍ଷରେ ଆହୁତି ଦେଉଥିଲା ବେଳେ ତାଙ୍କର ଅଲକ୍ଷ୍ୟରେ ତାଙ୍କର ଯେଉଁ ମାମୁ କୁଳର ଯେଉଁ ଅଛନ୍ତି ଅସୁରମାନଙ୍କ ପାଇଁ ମଧ୍ୟ ଆହୁତି ଦେଉଛନ୍ତି। ତେଣୁ ଏଇ କଥା ଇନ୍ଦ୍ର ଯେତେବେଳେ ଦେଖିଲେ, ସେତେବେଳେ ସେ ଭୀଷଣ କ୍ରୋଧ ପ୍ରକାଶ କରିକି ତାଙ୍କୁ ହତ୍ୟା କଲେ। ତାଙ୍କର ତିନୋଟି ମସ୍ତକ ଅଛି, ତିନୋଟି ମୁଣ୍ଡ, ତିନୋଟି ମୁଣ୍ଡରେ କ୍ରୋଧ ପ୍ରକାଶ କରିବେ। କିନ୍ତୁ ଯେତେବେଳେ ଏଇଟା ଯେଉଁ କ୍ରୋଧ ପ୍ରକାଶ କରିକି ଯେତେବେଳେ କାଟି ଦେଇଛନ୍ତି, ସେତେବେଳେ ସେଇଟା ନୁହଁ, ମାନେ ଏଇଟା ହେଉଛି ଆଉ ଗୋଟେ ପ୍ରସଙ୍ଗ, କିନ୍ତୁ ଏଇ ସେମ୍ ପ୍ରସଙ୍ଗରେ ଏଇ ପ୍ରସଙ୍ଗ ଟିକିଏ ପରିବର୍ତ୍ତନ ହେଇଛି। କ'ଣ ନା ସେ ଯେଉଁ ତାଙ୍କର ଗୁରୁଦେବ ଆସିଛନ୍ତି, ଗୁରୁଦେବ ସେ ଯେଉଁ ପଳେଇ ଯାଇନାହାନ୍ତି, ସେ ଆଉ ଗୋଟେ ସାର ପଳେଇ ଯାଇଥିଲେ, କିନ୍ତୁ ତାଙ୍କର ଗୁରୁଦେବ ଅଛନ୍ତି, ବୃହସ୍ପତି ଅଛନ୍ତି। ବୃହସ୍ପତି ଯେହେତୁ ଯେଉଁ ବଡ଼ି ମହାରାଜ ଯେଉଁ ଆସିଲେ, ବଡ଼ି ମହାରାଜ ଶୁକ୍ରାଚାର୍ଯ୍ୟଙ୍କଠାରୁ ମାନେ ଶକ୍ତି ପ୍ରାପ୍ତ ହେଇକିରି ସେ ଯେତେବେଳେ ଆସିକି ଅମରାବତୀକୁ ଗ୍ରହଣ ମାନେ ଚାରିପଟ ଘିନି ଦେଇଛନ୍ତି, ସେ ସମୟରେ ବଳି ମହାରାଜଙ୍କର ଯେଉଁ ତେଜ ଦେଖିକିରି ଇନ୍ଦ୍ରଦେବ ତାଙ୍କର ଗୁରୁ ପାଖକୁ ଯାଇଛନ୍ତି। ତେଣୁ ଗୁରୁ ଯଦି ପଳେଇ ଯାଇଛନ୍ତି, ସେଟା ଆଉ ଗୋଟେ ପ୍ରସଙ୍ଗ, ଏଥିରେ ଗୁରୁ ଅଛନ୍ତି, ଗୁରୁ ବୃହସ୍ପତି ଅଛନ୍ତି, ବୃହସ୍ପତିକୁ ସେ ପଚାରିଛନ୍ତି କେମିତି କ'ଣ କରିବା, ଆମର ବର୍ତ୍ତମାନ ଆସିଯାଇଛନ୍ତି ଶତ୍ରୁମାନେ ଆସିଯାଇଛନ୍ତି, ଆମେ କେମିତି ଶତ୍ରୁମାନଙ୍କୁ କେମିତି ତାଙ୍କୁ ସମ୍ମୁଖୀନ ହେବା, ଶତ୍ରୁମାନଙ୍କୁ କେମିତି ସମ୍ମୁଖୀନ ହେବା। ତେଣୁ ବୃହସ୍ପତି ଜାଣିପାରିଲେ, କହିଲେ ଶୁକ୍ରାଚାର୍ଯ୍ୟଙ୍କର କୃପାରୁ ସେ ଯଜ୍ଞରୁ ସବୁ ଏସବୁ ବାହାରିଛି, ସବୁ ରଥ ଇତ୍ୟାଦି ବାହାରିଛି, ତେଣୁ ସେ ବହୁତ ଗୁରୁଙ୍କର କୃପାରେ ବହୁତ ବଳବାନ ହୋଇଯାଇଛନ୍ତି। ଆମର ଯେଉଁ ରହିଛି ମୃତ ଜଗତରେ ତିନୋଟି ଗୁଣ ରହିଛି, ସତ୍ୱ ରଜ ଏବଂ ତମ, ତିନୋଟି ଗୁଣ ରହିଛି। ତିନିର ଗୁଣର ପ୍ରଭାବ ସବୁବେଳେ ରହୁଛି, କେତେବେଳେ ସତ୍ୱଗୁଣର ପ୍ରଭାବ ରହୁଛି, କେତେବେଳେ ରଜଗୁଣ ପ୍ରଭାବ ରହୁଛି, କେତେବେଳେ ତମ ଗୁଣର ପ୍ରଭାବ ରହୁଛି। ସାଧାରଣତଃ ଯେଉଁ ରହିଛି ସୂର୍ଯ୍ୟ ଉଦୟ ପୂର୍ବରୁ ଯେଉଁ ବ୍ରହ୍ମ ମୁହୂର୍ତ୍ତ, ବ୍ରହ୍ମ ମୁହୂର୍ତ୍ତଟା ହେଉଛି ସତ୍ୱଗୁଣ ପ୍ରଭାବ ରହିଛି, ସତ୍ୟବାନ ବ୍ରାହ୍ମଣ ପିଲାମାନେ ଦେବତାମାନଙ୍କୁ ବିଜୟ ମିଳିବ। ଦିନ ପ୍ରାଣ ଯୋଉ ରହୁଛି ଏଠି ରଜଗୁଣ ପ୍ରଭାବ ରହୁଛି, ରଜଗୁଣ ପ୍ରଭାବ ସେମାନଙ୍କ ଅଧିକା ରଜଗୁଣ ପ୍ରଭାବ ଯେତେବେଳେ ଅଧିକ ଆସିବ ସେତେବେଳେ ଅସୁରମାନଙ୍କ ବିଜୟ ହବ। ପୁଣି ତମଗୁଣ ରହୁଛି, ରାତିଟା ହେଉଛି ତମଗୁଣ ସମୟ, ତମଗୁଣ ପ୍ରଭାବ ଯେତେବେଳେ ଅଧିକ ହବ ସେତେବେଳେ ଯକ୍ଷ ରାକ୍ଷସ ଏମାନଙ୍କର ଅଧିକ ପ୍ରାଦୁର୍ଭାବ ହେବ। ତେଣୁ ବିଭିନ୍ନ ସମୟରେ କେତେବେଳେ ସତ୍ୟଗୁଣ ପ୍ରଭାବ ଯେତେବେଳେ ରହୁଛି ସେତେବେଳେ ଦେବତାମାନେ ବିଜୟ ଲାଭ କରୁଛନ୍ତି, କେତେବେଳେ ରଜଗୁଣ ପ୍ରଭାବ ଅଧିକ ହେଉଛି ସେତେବେଳେ ଅସୁରମାନେ ବିଜୟ ଲାଭ କରୁଛନ୍ତି ବା ତାଙ୍କ ପ୍ରଭାବ ପଡ଼ୁଛି। ତେଣୁ ବୃହସ୍ପତି କହିଲେ ଯେ ତମେ ବର୍ତ୍ତମାନ ସେମାନେ ବର୍ତ୍ତମାନ ତାଙ୍କର କାଳ ତାଙ୍କ ପ୍ରତି ବହୁତ ଫେଭରେବୁଲ୍ ଅଛି, ଅନୁକୂଳ କାଳ, ତେଣୁ ତମେ ତାଙ୍କ ଭିତରେ ଯୁଦ୍ଧ କରିପାରିବ, ତମେ ସେ ରୁଚିକିରି ସେ ପଳେଇଲା। ତେଣୁ ଦେବତାମାନେ ବାଧ୍ୟ ହେଇକିରି ସବୁ ରୁଚିକିରି ପଳେଇଗଲେ, ତେଣୁ ବଳି ମହାରାଜ ଆସିକିରି ସ୍ୱର୍ଗରାଜକୁ ଉପରେ ଅଧିକାର କରି ସ୍ୱର୍ଗରାଜ ଯୋଉ ରାଜଧାନୀ ଅମରାବତୀକୁ ଅଧିକାର କରିକି ସେ ତାଙ୍କର ତ୍ରିଲୋକକୁ ତ୍ରିଲୋକରେ ଆଧିପତି ସ୍ଥାନ କଲେ। ଯେ ସ୍ୱର୍ଗରାଜ ହେବ ସେ ତ୍ରିଲୋକର ଅଧିପତି ହେବ। ତ୍ରିଲୋକ କ'ଣ, ଏଇଟା ହେଉଛି 14 ଭୁବନ ରହିଛି, ଏ ବ୍ରହ୍ମାଙ୍କର 14 ଭୁବନ ରହିଛି, ପୃଥିବୀଟା ହେଉଛି ମଝିରେ ରହିଛି। ଆମେ ଯେଉଁ ଗାୟତ୍ରୀ କରୁଛୁ ଭୂ ଭୁବ ସ୍ୱ ସବୁ ରହିଛି, ଏ ଭୂଲୋକ ପୃଥିବୀ ଲୋକ, ଆପଣ ଭୂଗୋଲୋକ, ତାପରେ ସ୍ୱର୍ଗଲୋକ, ମହଲୋକ, ଜନଲୋକ, ତପଲୋକ ଏବଂ ଅନ୍ତିମ ରହୁଛି ବ୍ରହ୍ମଲୋକ। ଏଇ 7 ଲୋକ ହେଉଛି ଉନ୍ନତ ଲୋକ, ଏବଂ ତଳେ ମଧ୍ୟ 7 ଲୋକ ରହିଛି, ଅତଳ, ବିତଳ, ସୁତଳ, ତଳାତଳ, ନଈତଳ, ରସାତଳ ଏବଂ ପାତଳ, ଏଇ 7 ଲୋକ ତଳେ ରହିଛି। ଏ ତିନୋଟି ଯଦି 14 ଭୁବନ ରହିଛି, 14 ଲୋକ ରହିଛି, କିନ୍ତୁ ତାକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଉଛି। ଭୂମି ପୃଥିବୀ ରହୁଛି ମଝିରେ ରହିଲା, ଆଉ ଉପରେ ଯେଉଁ ରହିଲେ ଉର୍ଦ୍ଧ ଲୋକ, ତଳେ ଯେଉଁ ରହିଲେ ନିମ୍ନ ଲୋକ, ଏଇଟା ଏଭଳି ତ୍ରିଲୋକ ବୋଲି କୁହାଯାଉଛି। ତେଣୁ ଯିଏ ସ୍ୱର୍ଗ ରାଜା ହେବେ ସେ ତ୍ରିଲୋକର ଅଧିପତି ହେବେ। ତେଣୁ ବଳି ବର୍ତ୍ତମାନ ବଳି ମହାରାଜ ବର୍ତ୍ତମାନ ତ୍ରିଲୋକର ଅଧିପତି ହେଇକି ତ୍ରିଲୋକକୁ ଶାସନ କରୁଛନ୍ତି। ତେଣୁ ଦେବତାମାନେ ଯେଉଁ ରହିଛନ୍ତି ସେମାନେ ସବୁ ଲୁଚିକି ସେ ପଳେଇଯାଇଛନ୍ତି। ତେଣୁ ଦେବତାମାନଙ୍କ ମା ଯେ ଅଦିତି, ତାଙ୍କର ମନରେ ବହୁତ ଦୁଃଖ ହେଉଛି ଯେ ଯେହେତୁ ତାଙ୍କ ପୁତ୍ରମାନେ ସ୍ୱର୍ଗ ରାଜ୍ୟ ରହିବା କଥା ବର୍ତ୍ତମାନ ସେମାନେ ଲୁଚିକିରି ବୁଲୁଛନ୍ତି, ବହୁତ କଷ୍ଟରେ ସେମାନେ ରହୁଛନ୍ତି, ଲୁଚିକି ରହିଛନ୍ତି ସବୁ। ତେଣୁ ଅଦିତିଙ୍କ ମନରେ ବହୁତ ମନ ଦୁଃଖ ହେଇଛି। ସେହି ସମୟରେ ତାଙ୍କର ସ୍ୱାମୀ କଶ୍ୟପୁଣି ସେ ଯାଇଥିଲେ ଯେଉଁ ଆଶ୍ରମକୁ, ତାଙ୍କର ସେ ତପସ୍ୟା କରିବାକୁ ଚାଲିଯାଆନ୍ତି, ଜଙ୍ଗଲକୁ ଚାଲିଯାଆନ୍ତି, ଏବଂ ତପସ୍ୟା ମଧ୍ୟ ମଧ୍ୟ ସେ ଆସିକି ତାଙ୍କର ଘର କଥା ସେ ବୁଝାଳ କରି ପୁଣି ଚାଲିଯାଆନ୍ତି। ତେଣୁ ଆସିଥିଲେ ଦେଖୁଛନ୍ତି ସ୍ୱର୍ଗରେ ବହୁତ କାହିଁକି ଏତେ ଆନନ୍ଦ ନାହିଁ, ବହୁତ ଉତ୍ସବ ନାହିଁ, ଏସବୁ ନାହିଁ, କାରଣ ଦେବତାମାନେ ସବୁ ପଳେଇଯାଇଛନ୍ତି, ତାଙ୍କ ସ୍ତ୍ରୀମାନେ ସବୁ ଅଛନ୍ତି, ଆଉ ଦେବମାତା ତାଙ୍କର କଶ୍ୟପଙ୍କ ପତ୍ନୀ ଯିଏ ଅଦିତି ସେ ମଧ୍ୟ ବହୁତ ମନ ଦୁଃଖରେ ଅଛନ୍ତି। ତେଣୁ ସେ ତାଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ କ'ଣ ପାଇଁ ତୁମେ ଏତେ ମନ ଦୁଃଖ କରୁଛ, କ'ଣ ପାଇଁ ଏ ସ୍ୱର୍ଗ ଲୋକରେ ଏତେ ଆନନ୍ଦ ଉତ୍ସବ କିଛି ନାହିଁ, କାହିଁକି ସମସ୍ତେ ବହୁତ ମନ ଦୁଃଖରେ ରହିଛନ୍ତି, ତାର କାରଣ କହୁଛି। କହିବାରୁ ଅଦିତି କହେ ଯେ ବର୍ତ୍ତମାନ ବର୍ତ୍ତମାନ ସ୍ୱର୍ଗର ଆମର ଯେଉଁ ପୁତ୍ରମାନେ ଦେବତାମାନେ ସବୁ ଲୁଚିକି ପଳେଇ ଯାଇଛନ୍ତି, ଏବଂ ବଳି ଯିଏକି ବଳି ମହାରାଜ ହେଉଛନ୍ତି ବିରୋଚନଙ୍କର, ସେ ହେଉଛନ୍ତି ଦିତି, ଦିତିଙ୍କ ବଂଶରେ ସେ ଆସୁଛନ୍ତି। ଦିତିଙ୍କର ପୁତ୍ର ହେଉଛନ୍ତି ହିରଣ୍ୟକଶିପୁ, ହିରଣ୍ୟକଶିପୁ ପୁତ୍ର ହେଉଛନ୍ତି ପ୍ରହ୍ଲାଦ ମହାରାଜ, ପ୍ରହ୍ଲାଦ ମହାରାଜ ପୁତ୍ର ହେଉଛନ୍ତି ବିରୋଚନ, ବିରୋଚନ ପୁତ୍ର ହେଉଛନ୍ତି ବଳି ମହାରାଜ। ତେଣୁ ବଳି ମହାରାଜ ବର୍ତ୍ତମାନ ମାନେ ଦୈତ୍ୟ ଲୋକର ଅଧିପତି ଯିଏ ବଳି ମହାରାଜ, ସେ ବର୍ତ୍ତମାନ ଆସିକି ଆମ ସ୍ୱର୍ଗ ଅଧିକାର କରିଛନ୍ତି। ଦ୍ୱିତୀୟ ଅଧିକାର ସବୁ ଗୋଟିଏ ପିତାଙ୍କର ଉପନ୍ୟାସ, ସେମାନେ ବହୁତ 27 ଜଣ ବହୁତ ଅଛନ୍ତି। ତେଣୁ ଏ କଥା ଯେତେବେଳେ ଶୁଣିଲେ କଶ୍ୟପ, କଶ୍ୟପୁଣି ତାଙ୍କର ସହିତ ଯେଉଁମାନେ ଉନ୍ନତର ସ୍ଥିତିରେ ଅଛନ୍ତି ତାଙ୍କର କୌଣସି ଭେଦଭାବ ନାହିଁ, ସମସ୍ତେ ତାଙ୍କର ସନ୍ତାନ ନାହିଁ, ଗଣିମାଳ ତାଙ୍କର ବଂଶରେ ଅଛି, ତାଙ୍କର ପୁତ୍ରଙ୍କ ପୁତ୍ରଙ୍କ ପୁତ୍ର ଇଏ ମଧ୍ୟ ତାଙ୍କର ପୁତ୍ର, ଏଭଳି ଭାବରେ ସମସ୍ତେ ନିଜର ସବୁ ତାଙ୍କର ତାଙ୍କର ସମସ୍ତଙ୍କ ପ୍ରତି ସେ ସମାନ ମଧ୍ୟ ରହିଛନ୍ତି। ତେଣୁ ସିଏ ଯେତେବେଳେ ଏକଥା ଶୁଣିଲେ ଅଦିତିଙ୍କଠାରୁ, ଅଦିତିଙ୍କ ପାଇଁ ଯେତେବେଳେ ସେ ଜ୍ଞାନ ଉପଦେଶ ଦେଲେ ଯେ ପ୍ରକୃତରେ ସମସ୍ତେ ଅଛନ୍ତି ଭଗବାନଙ୍କ ସନ୍ତାନ, ସମସ୍ତେ ଅଛନ୍ତି ଭଗବାନ, ତେଣୁ ପ୍ରକୃତରେ ଆମର ପର ଆପଣା ଏସବୁ ଭେଦଭାବ କୌଣସି ରକ୍ଷା କଥା ନୁହଁ। କିନ୍ତୁ ଯେତେ ସେ କଲେ ମଧ୍ୟ ସିଏ ଯେତେ ମହା ସେ ଏକଥା ଶୁଣିବା ପାଇଁ ପ୍ରସ୍ତୁତ ନାହିଁ, ସେ କହିଲେ ମୁଁ କେମିତି ମୁଁ ଚାହୁଁଛି ମୋର ଯାହା ହେଲେ ମଧ୍ୟ ମୋର ପୁତ୍ରମାନେ କେମିତି ସ୍ୱର୍ଗକୁ ଆସି ପହଞ୍ଚିବେ, ସ୍ୱର୍ଗ ରାଜା ହେବେ। ତେଣୁ ଯେତେବେଳେ କଶ୍ୟପ ଏ ଜ୍ଞାନ ପ୍ରଦାନ କରିଥିଲେ କୌଣସି
সকসেস পাই পেলেনি বা সিদ্ধি পাইতে সফলতা পেয়ে পেলেনি, তেমনি সে তাকে ওই লোকে দিল অয়োগ্যত রয়েছে, অয়োগ্যত গোটে ব্রত রয়েছে, যে ব্রত আচরণ কলে ভগবান স্বয়ং পুত্র রূপে দান করে ভগবান পালন করতে আসছন্তি, এই অয়োগ্যত প্রশ্ন আচরণ প্রশ্ন আদিটি অয়োগ্যত আচরণ করিকি সে বারশ আদি যে রয়েছে বারো দিনে সে ব্রতটি পালন করে এই ক্ষীর মাধ্যমে ভগবান আরাধনা করা পড়ব, কেবল ক্ষীর পান করে অনেক কৌশি খাদ্য সে গ্রহণ করবে, এই অয়োগ্যত যাহার যেকোনো কামনা থাকে আকাম সর্বকাম বা মুখ্য কাম রাগি বিব্রেণ মতি জমি রজিত পুরুষঙ্ক কারকম মানে যাহার কোনো কামনা না থাকে অকাম বা যাহার সমস্ত কিছু কামনা থাকে যাহার যে কামনা থাকার থাকে এবং মুখ্য কাম মানে মুক্তি হওয়া পাই চাহুন তেমন আকাম সর্বকাম মুখ্য কাম রাগি যে মানে উদার বুদ্ধিসম্পন্ন যে মানে উন্নত বুদ্ধিসম্পন্ন সেমানে ভক্তিজন মাধ্যমে ভগবান আরাধনা করে দিব্রেণ ভক্তি নোবেন জদেত পুরুষন পর হরে কৃষ্ণা 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 হরে 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 রাম 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 হরে তেনু এই ভাবে যেমানে ভগবান আরাধনা করিবে তারপরে যাহা যাহা আবশ্যকতা আছে সে আবশ্যকতা তেনু কশ্যপনি কৌছন্তি তাঙ্কর পত্নী অদিতিঙ্কু যে তয়ে নিয়ম সাক্ষাৎ এইটা হচ্ছে যেতে যা নিয়ম আছে নিয়ম অন্তিম উদ্দেশ্য কর না যত তয়ে নিয়ম সাক্ষাৎ তয়ে তো জন্মতম যেতে জন্ম বা যেতে সব বিভিন্ন প্রকার আসন প্রাণায়াম সব কিছু রয়েছে তার অষ্টাঙ্গ যোগ অঙ্গ সব রয়েছে এবং বা বিভিন্ন প্রকার তপস্যা কোমান করছেন বিভিন্ন প্রকার দান করছেন বিভিন্ন প্রকার ব্রত দান করছেন গোটে একাদশী ব্রত আর বিভিন্ন প্রকার যজ্ঞ যেসব করছেন আর উদ্দেশ্য হচ্ছে কোণ যে না পুষ্যতি অধ্যক্ষ ভগবান যদি অধ্যক্ষ অধ্যক্ষ কইলে আমার তো ইন্দ্রিয় মান অছেন ইন্দ্রিয় মান উদ্ধারে যে সে হচ্ছে ভগবান সে হচ্ছে অধ্যক্ষ তেমনি অধ্যক্ষতা যদি তুষ্যতি যদি আনন্দ প্রাপ্ত হইপারিবে বা তুষ্ট হইপারিবে বা সন্তোষ হইপারিবে তাহলে যাহা যা আবশ্যকতা আছে তেমনি এইভাবে কয়েকটি দর্শকনি তাকে এই প্রয়োগগত বৃদ্ধিটা অর্পণ করবে এবং প্রয়োগগত বৃদ্ধি যেতে কলে ধারণ কলে ভগবান মামাদের তাঙ্কর সেটি আরম্ভ হয়েছে প্রয়োগগত যেতে শেষ হয়েছে ভগবান আবির্ভাব হয়ে সে বলছেন মু তোমার সন্তান রূপে আসি যে আসলে কৃষ্ণী সুতভাবর সন্তান হিসাবে কৃষ্ণী গর্ভ উপরে আসলে সে পুরী এই কশ্যপের অধিকার পুত্র হিসাবে বামদেব উপরে আসে তেণু ভগবান তেমন সেই অনুসারে গলে তারপরে সে মাতা অদিতিঙ্কর গর্ভে আসছে পিতাঙ্কর বুদ্ধিকে আসতে করি মাতা গর্ভ আসছে তেমন সেই সময়ে যেতবে ভগবান গর্ভে রয়েছেন সেতবে দেবতা মধ্যে আসি স্তুতি করছেন দেখিবে ভাগবতরে দশম স্তরে মনে করবে যেতবে ভগবান কৃষ্ণ আসছেন দেবী মাতাঙ্ক গর্ভকে আসছেন সেতবে দেবতা মানে আসি ব্রহ্মা শিব ইন্দ্র সমস্ত আসি সেটি স্তুতি করছেন তো সেই ভাবে এটি মধ্যে ভগবান আসছেন অদিতিঙ্কর গর্ভে আসছেন সেতবে বিভিন্ন দেবতা মানে বিভিন্ন প্রকার স্তুতি করছেন সেটা কৌছেন যে জয় পূর্বায় ভগবান রূপমস্তুতে নমো ব্রহ্মণ দেবায় ত্রিগুণায় নমো নমঃ বিভিন্ন स्तुति सब कर
नमस्ते कृष्ण वर्माय वेद वर्माय वेदसे त्रिनवाय तिष्ठाय सिद्धि विष्टाय विष्णवे
जे कृष्णिकर गर्भ आसते से वर्तमान आपण अदिति गर्भ आस तेनाली जाना प्रकृत भगवान किए भगवान जे आम बहुत तपस्या कर भगवान जान भगवान जे मातृगर्भ से भगवान
এবং সে যেটা আসলে তার বিভিন্ন প্রকার দেবদেব মানে বিভিন্ন প্রকার স্তুতি কলা পর সে পৃথিবীষ্ট অবতার গ্রহণ কর অবতার নিয়ে আসেন
তেমন ব্রহ্মা ভগবান তো এইভাবে ভাবে ব্রহ্মা বিভিন্ন দেবতা মানে সব ভগবান যেতে গর্ভরে অছেন আদিতি গর্ভরে অছেন সেতবে বিভিন্ন প্রকার স্তুতি সে করছে এই স্তুতি বহু বিস্তার প্রসঙ্গ রয়েছে আমি সম্পূর্ণ করিলা কারণ এইভাবে ভাবে যেতবে দেবতা মানে খুশি কলা পরে তারপরে ভগবান আসন্তকালে যে রয়েছে দ্বাদশী তিথি এই ভাদ্র মাসের শুক্লপক্ষ দ্বাদশীতে ভগবান ভগবান অবতার গ্রহণ করছেন সেই সময় উন্নত যেতবে আমি দেখিবা মানে যদি বহুত ইম্পর্টাণ্ট লোক জন আসবে তাহলে কেতে প্রকার তাঁর সাপ চক্র গদা পদ্ম এইসব ধরিকি সে ভগবান আবির্ভাব হয়েছে তারপরে ভগবান আবির্ভাব হয়েছেন সমস্ত দেবতা মানে আসি তাকে স্তুতি করছেন এবং স্তুতি সরলা পরে তারপরে ভগবান কোন করে নিজকে গোটে বট বাহন রূপে নিজকে করে পরিবর্তন করেছে ভগবান বিষ্ণু করে আবির্ভাব হয়েছেন পুরো তারপরে গোটে ছোট ব্রহ্মচারী ছোট বালক রূপে নিজকে পরিবর্তন করেছে এবং সেই সময় সমস্তে বিভিন্ন দেবাদেব মানে যে সব ছিল সূর্য দেবতা তাকে সাবিত্রী উপদেশ দেবে গায়ত্রী উপদেশ দেবে এবং তাকে সব জাত কর্ম তারপরে উপনয়ন কর্ম এইসব সংস্কার সব সে পারাগ এবং সেই সময় বৃহস্পতি তাকে যজ্ঞ পবিত্র প্রদান কলে ব্রত প্রদান কলে কশ্যপ তাকে মেখলা প্রদান কলে তাকে পিতা মেখলা প্রদান কলে পৃথিবী পৃথিবী দেবী উপরে আসিকি তাকে মৃগচর্ম জলদিন মৃগচর্ম প্রদান করছেন এবং চন্দ্র যে সমদেব সে তা গোটে দণ্ড প্রদান করছেন ব্রহ্মচারী যে দণ্ড কমণ্ডল এসব প্রদান করবে ব্রহ্মচারী প্রদান অছেন তেমন গোটে দণ্ড প্রদান করছেন অদিতি মাতা কম করছেন না তা গোটে কৌপিনী প্রদান করছেন এবং স্বর্গর স্বর্গ যে স্বর্গর দেবী মধ্য স্বয়ং প্রতিমূর্তি নেই গ্রহণ করেন সে আসবে তাকে ছত্র বা ছতাক প্রদান করছেন এবং ব্রহ্মা আসি সেটি উপস্থিত হয়েছে তা গোটে কমন্ডল প্রদান করছেন সপ্তর্ষি মানে রয়েছেন অত্রি পুরাত পুরাত সেজন্য সপ্তর্ষি যে রয়েছেন সে তাকে কল করছেন তেমন গোটে কুশ কুশ দান করবে না কুশ প্রদান করছেন সরস্বতী তাকে গোটে অক্ষ মাড় প্রদান করছেন এবং কুবের তা গোটে ভূখ্যা পাত্র প্রদান করছে স্বর্গ দেবতাঙ্কর যে পচারে যে মু শুনছি যে বড়িমা বড়ি মহারাজ সে যজ্ঞ করছেন তেমন সে কোটি যজ্ঞ করছেন দেবতা মানে সেমানে সে কহিলে যে নর্মদা নদী কূলে তাঙ্কর যজ্ঞ চালছে কারণ যে দেবতা রাজা হলে যজ্ঞ করা পড়ে সে ইন্দ্রকর ইন্দ্র যেতে সিগনেচর করতে বা হস্তাক্ষর করতে সে কিন্তু সিগনেচর যে করতে সতর্ক যজ্ঞ
ଯୋଉ ମାନେ ଶହେଟି ଯଜ୍ଞ କରିବେ, ଶହେଟି ଅସମତ ଯଜ୍ଞ କରିବେ, ସେମାନେ ସ୍ୱର୍ଗର ରାଜା ଇନ୍ଦ୍ର ଭାବେ ଯୋଗ୍ୟ ହେବେ। ତେଣୁ ବଳି ମହାରାଜ ତ ସେ ଯଜ୍ଞ କରିନଥିଲେ, ତେଣୁ ଶୁକ୍ରାଚାର୍ଯ୍ୟ ଯେହେତୁ ସେ ବର୍ତ୍ତମାନ ସ୍ୱର୍ଗର ରାଜା ହେଇଯାଇଛନ୍ତି, ତାପରେ ସେ କ'ଣ ସେ ଯଜ୍ଞରେ ଦୀକ୍ଷିତ କରୁଛନ୍ତି, ସେ ଯଜ୍ଞ ସହିତ ପଦ୍ଧତି କରୁଛନ୍ତି, ଯଜ୍ଞ କାର୍ଯ୍ୟ କରୁଛନ୍ତି। ତେଣୁ ବାମନ୍ଦେ ବର୍ତ୍ତମାନ ଚାଲିଲେ ଯାଇକି ସେଇ ନନ୍ଦନାଥ କୂଳରେ, ଯେଉଁଠି ବଳି ମହାରାଜ ଏବଂ ବର୍ଣ୍ଣ ମୁନି ସେମାନେ ଆସି ଯଜ୍ଞ କରୁଛନ୍ତି, ସେ ଯଜ୍ଞ ପାଖରେ ଆସି ଭଗବାନଙ୍କର ଯେଉଁ ବାମନ୍ଦେ ତାଙ୍କର ଯେଉଁ ଶରୀରରୁ ଜ୍ୟୋତି ନିର୍ଗତ ହେଉଛି ଭଗବାନଙ୍କର, ସ୍ୱୟଂ ଭଗବାନ ସେଠି ଆମର ଯେତେ ଭଗବତରେ ବର୍ଣ୍ଣନା କରୁଛନ୍ତି ଅର୍ଜୁନ, ଯେ ଯେତେବେଳେ ଭଗବାନ ଆବିର୍ଭାବ ତାଙ୍କର ଦ୍ୱାଦଶ ବିଶ୍ୱରୂପ ଦେଖୁଛନ୍ତି କିଭଳି ଦେଖାଯାଉଛି, ତ ସେ ଦିବି ସୂର୍ଯ୍ୟ ସହସ ଭାବେ ଯୁଗପତ ଉତ୍ଥିତା ଯଦି ବା ସଦୃଶି ସାଶସ୍ତର, ଯଦି ଦିବି ସୂର୍ଯ୍ୟ ସହସ ହଜାର ହଜାର ସୂର୍ଯ୍ୟ ଯଦି ଏକ ସମୟରେ ଉଦୟ ହେବେ ଭାବେ ଯୁଗପତ ଉତ୍ଥିତ, ଏକ ସମୟରେ ଯଦି ହଜାରଟି ସୂର୍ଯ୍ୟ ଉଦୟ ହେବେ, ଆମେ ଗୋଟିଏ ସୂର୍ଯ୍ୟଙ୍କର କିରଣ ଆମେ ଦେଖିପାରୁନୁ ସାହିପାରିପାରୁନୁ, ହଜାର ସୂର୍ଯ୍ୟଙ୍କର ଯଦି କିରଣ ଆସିବ ତାହେଲେ କିଭଳି ଭାବରେ ଦିବି ସୂର୍ଯ୍ୟ ସହସ୍ର ଭାବେ ଯୁଗପତ ଉତ୍ଥିତା ଯଦି ବା ସଦୃଶୀ ସାର୍ ଭାଷା ଦେବ, ସେଇଭଳି ଭାବରେ ତାଙ୍କର ଭାଷା ତାଙ୍କର ଆଭାସଟା ଆସୁଛି, ତାଙ୍କର ଉଜ୍ଜଳ ଆସୁଛି ଅଙ୍ଗରୁ ଅଙ୍ଗ କାଟି ବାହାରୁଛି। ତେଣୁ ଏଇଭଳି ଭାବରେ ଯେତେବେଳେ ଭାଷ ଦେଇକି ଆସୁଛନ୍ତି କିଏ ବାମଦେବୀ ଆସୁଛନ୍ତି, ସେତେବେଳେ ଯେତେ ମନୁଷ୍ୟମାନେ ଅଛନ୍ତି ସେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, କିଏ ଆସୁଛନ୍ତି ଭଗବାନ ସେତିକି ଜାଣିପାରୁନାହାନ୍ତି ସେତେବେଳେ। ବଳି ମହାରାଜ ଯେତେବେଳେ ଦେଖୁଛନ୍ତି ବହୁତ ସୁନ୍ଦର ତାଙ୍କର ଅଙ୍ଗକାନ୍ତି ବହୁତ ସୁନ୍ଦର ଦେଖିବା ପାଇଁ, ତେଣୁ ସିଏ ତାଙ୍କର ସୂର୍ଯ୍ୟ ସୁନ୍ଦର ରୂପକାନ୍ତି ଦେଖିକି ତାଙ୍କର ସେ ଆକର୍ଷିତ ହେଇଯାଉଛନ୍ତି କି ବାମନଙ୍କ ବ୍ରାହ୍ମଣଙ୍କ କିଏ, ଏଭଳି ଭାବରେ ତାଙ୍କ ମନରେ ଚିନ୍ତା ଆସୁଛି। ତେଣୁ ସେ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି ଯେ ଆପଣ କ'ଣ ପାଇଁ ଆସିଛନ୍ତି, ଆମର ଏଠି ଆମକୁ ସ୍ୱାଗତ କରୁଛୁ, ଆପଣ ଆସନ୍ତୁ, ଆମର କ'ଣ ଦରକାର ଆମକୁ ଆଜ୍ଞା ଦିଅନ୍ତୁ, ଏଇଭଳି ଭାବରେ ଯେଉଁ ପ୍ରକାର ପ୍ରଶ୍ନ ପଚାରୁଛି। ତେଣୁ ଭଗବାନ ବାମନେ ସେ ଛତ ବିଷୟରେ ଆସିଛନ୍ତି, ଛତ ବିଷୟରେ ବଟୁ ବାହନ ଉପରେ ଆସିଛନ୍ତି, ତେଣୁ ସମସ୍ତେ ଜାଣିନାହାନ୍ତି ଭଗବାନଙ୍କର ଅବତାର ବୋଲି ସେ ଜାଣିନାହାନ୍ତି ଭଗବାନ ବାମନେବ ବୋଲି, ତେଣୁ ସିଏ କହୁଛନ୍ତି ପ୍ରଥମେ ସେ ବଳି ମହାରାଜଙ୍କୁ ବହୁତ ପ୍ରଶଂସା କରୁଛନ୍ତି, ବଳି ମହାରାଜ ବଳି ମହାରାଜ ମାନେ ବଳି ମହାରାଜ ହେଉଛନ୍ତି ସେ କୃପାସିଦ୍ଧ ବଳି ମହାରାଜ, ଯିଏକି ଯଦିଓ ଅସୁରପଡ଼ ଯାହା ଦେଇଛନ୍ତି କିନ୍ତୁ ସେ ଭଗବାନଙ୍କ ଭଗବାନ କୃପା ପ୍ରାପ୍ତ ହେଇଛନ୍ତି, ତିନିଟା କୃପା ସେ ପ୍ରାପ୍ତ ହେଇଛନ୍ତି, ତାଙ୍କର ଗୁରୁଦେବ ଶୁକ୍ରାଚାର୍ଯ୍ୟ କୃପା ପ୍ରାପ୍ତ ହେଇଛନ୍ତି, ତାଙ୍କର ଯେ କିଏ ପରମ ପିତା ବା ତାଙ୍କର ଯେ ପିତାମ ପ୍ରହ୍ଲାଦ ମହାରାଜ, ପ୍ରହ୍ଲାଦ ମହାରାଜ କୃପା ପ୍ରାପ୍ତ ହେଇଛନ୍ତି, ଏବଂ ଭଗବାନ ସ୍ୱୟଂ ଭଗବାନଙ୍କ ପାଇଁ କୃପା ପ୍ରାପ୍ତ ହେଇଛନ୍ତି, ତିନୋଟି କୃପା ସେ ପ୍ରାପ୍ତ ହେଇଛନ୍ତି। ତେଣୁ ବଳି ମହାରାଜ ଦଶରଥ ଯାହା ପାଇଁ ମଧ୍ୟ ସେ ବହୁତ ଉନ୍ନତ, ତେଣୁ ସେ ଯେତେବେଳେ ଦେଖିଲେ ଏଇ ବ୍ରହ୍ମଚାରୀ ଜଣଙ୍କ ଉପସ୍ଥିତ ଅଛନ୍ତି, ତେଣୁ ସେ ତାଙ୍କୁ ପଚାରୁଛନ୍ତି କ'ଣ ଆପଣଙ୍କ ଦରକାର, ଆମେ କ'ଣ ଆପଣଙ୍କୁ ପ୍ରଦାନ କରିପାରିବୁ, ଏଭଳି ଭାବେ ଆମେ ସନ୍ତୁଷ୍ଟ କରିପାରିବୁ, ଏଇ ଭାବରେ ପ୍ରଶ୍ନ ପଚାରୁ। ତେଣୁ ବାମନେ ବଧୁବାନ ସେ ତ ଭଗବାନ ବୋଲି ସେ ଟିକେ ଜାଣିନାହାନ୍ତି, ସେ ବଧୁବାନ ଭିତରେ ସେ କହୁଛନ୍ତି ମୋ ପ୍ରଥମେ ବଳି ମହାରାଜ ପ୍ରଶଂସା କରୁଛନ୍ତି, ଆପଣ ବହୁତ ଉଚ୍ଚକୂଳ ଯାହା ଦେଇଛନ୍ତି, ତାଙ୍କ ପିତା ଯିଏ ବଳି ମହାରାଜଙ୍କ ପିତା ହେଉଛନ୍ତି ବିରୋଚନ, ବିରୋଚନ ସେ ଦେବତାମାନେ ସଦ୍ୟଦେଶରେ ଆସି ତାଙ୍କ ଜୀବନକୁ ନେଇଯାଇଛନ୍ତି, ତାଙ୍କର ତାଙ୍କର ମାଗିଛନ୍ତି ଦାନ ମାଗି ପିତା ମାଗିଛନ୍ତି, କ'ଣ ଦାନ ନା ଆପଣଙ୍କର ଆପଣଙ୍କ ଜୀବନକୁ ଆମକୁ ଦିଅନ୍ତୁ, କାରଣ ବିରୋଚନ ଏତେ ଶକ୍ତିଶାଳୀ ଥିଲେ ଦେବତାମାନେ ତାଙ୍କ ବିରୁଦ୍ଧରେ ତାଙ୍କୁ ଦେଖି ଭୟ କରିଦେଉଛନ୍ତି, ତେଣୁ ସେ ତାଙ୍କ ପ୍ରାଣ ନେଇଯାଇଛନ୍ତି, ତାଙ୍କ ମାଗି ଦାନ ମାଗି ନେଇଯାଇଛନ୍ତି, ଏବଂ ତାଙ୍କର ପହଞ୍ଚରେ ମଧ୍ୟ ଆସୁଛନ୍ତି ପ୍ରହ୍ଲାଦ ମହାରାଜ ଆସୁଛନ୍ତି, ପ୍ରହ୍ଲାଦ ମହାରାଜ ଆସୁଛନ୍ତି ଭଗବାନ ନୃସିଂହଦେବ ଉପରେ ତାଙ୍କ ପାଖରେ ଆବିର୍ଭାବ ହୋଇଛନ୍ତି, ଏବଂ ସେହି ବଂଶରେ ହିରଣ୍ୟକଶିପୁ ହିରଣ୍ୟାକ୍ଷ ସେମାନେ ମଧ୍ୟ ଆସୁଛନ୍ତି, ହିରଣ୍ୟକଶିପୁ ହିରଣ୍ୟାକ୍ଷ ସେମାନେ ହିରଣ୍ୟାକ୍ଷ ଯେତେବେଳେ ଭଗବାନଙ୍କର ହିରଣ୍ୟାକ୍ଷ ଭଗବାନ ଶୁକ୍ର ଉପରେ ଆସିକରି ହିରଣ୍ୟାକୁ ବଧ କରିଛନ୍ତି, ବ୍ରହ୍ଲାଦ ଉପରେ ବଧ କରିଛନ୍ତି, ସେତେବେଳେ ହିରଣ୍ୟକଶିପୁ ବଟୁ ବାହନ ଯେ ସେ ସଦନ ବିଷୟରେ କହୁଛନ୍ତି ତେଣୁ ତମର ପିତାଙ୍କ ପିତାଙ୍କର ପିତା ଯିଏକି ହିରଣ୍ୟକଶିପୁ ଏତେ ଶକ୍ତିଶାଳୀ ଥିଲେ ଯେ ମୁଁ ମଧ୍ୟ ଭଗବାନ ବିଷ୍ଣୁ ମଧ୍ୟ ସେ ଭୟ କରିକି ଲୁଚିକି ରହିବେ,
ভগবান বিষ্ণুঙ্কর মধ্যে মধ্যে সে যুদ্ধটি আমি অগ্রসর হয়েছি, এতে শক্তিশালী ছিল। এইভাবে বিভিন্ন প্রকার তাঙ্কর বংশকু মানে কম বহুত প্রশংসা করে সারা পরে তাপরে সে বসেছি মোট মাত্র তিনবার ভূমি দরকার তাঙ্কর পাদ সে পাদ দেখেই করছিল এই পাদে আমার তিনবার ভূমি তেমন
তেমন বড় মহারাজ কহুছন্তি আপন এতে বহুত জ্ঞানী জ্ঞানী ব্যক্তি বলে জানা পড়ছন্তি, বহুত জ্ঞান আপনার আছে কিন্তু তথাপি আপনার বাল সুন্দরতা বাল চপলতা বা বাল স্বভাব যাই নি। মুহূর্তে ত্রিলোক সম্রাট যাহা আগে ত্রিলোক প্রদান করিপারিবি, স্বর্গ প্রদান করিপারিবি, ভূমি ভূমির সাধারণ প্রদান করিপারিবি, ভূমির সার্বভৌমত্ব প্রদান করিপারিবি, যাহা আপনি কথা তাহা সব গ্রহণ করিপারিবি। আর মাত্র তার তিনবার ভূমি হবে তো তিনবার ভূমিরে কম হবে তিনবার ছোট ছোট বাজার করে তিনবার যে ভূমি নেব সে তিনবার ভূমি তো কম করবে। আর মুঁ হচ্ছে ত্রিলোক সম্রাট, মতে যে দান মাগিব আর মোটর দান গ্রহণ করে সে আরো তার তাকে যা ঠিক হবে তার পরে কলে মোর মর্যাদা হানি হবে। এইভাবে আপনি কহিলেন তার কোন আরো কম মানছে না ভাই তিনবার ভূমি তো কম করবে তিনবার ভূমি। কিন্তু ভগবান কহছন্তি যে যে লোভী ব্যক্তি তাকে যদি সমগ্র ত্রিলোক প্রদান করার মধ্যে সে সেটা সন্তুষ্ট রয়েছে তাঁর আরো অধিক আরো অধিক কামনা চিন্তা জাগ্রত। তেমন মু জন ব্রহ্মচারী মোর যেটি আবশ্যক মোট এই তিনপার ভূমি মোট আবশ্যক মোট আপনার আবশ্যক কারণ তিনবার ভূমি সে সব কিছু নিয়ে এবং দেবতা মানুষ প্রদান করবে এবং তাঁকর ভগবান তো কোনো কামনা নেই না তাঁকর কোন আছে। কিন্তু যেহেতু কাহিঁকি ভগবান এই ছদ্ম বেশে আসিকি ভিক্ষা কলে ছদ্ম বেশে কম ছড়ানা কলে কাহিঁকি যাদের বসার সেটা কষ ছড়ুত
ভগবান ছদ্ম বেশি ভিক্ষারী বেশি
ତେଣୁ ଭଗବାନ କହୁଛନ୍ତି ମୋର ଏଇ ତିନି ପାଦ ମୁଁ ଯଦି ମୁଁ ପ୍ରାପ୍ତ ହେଇଯିବି ତାହେଲେ ମୋର କାର୍ଯ୍ୟ ସିଦ୍ଧ ହେଇଯିବ ମୋର ଆମକୁ ଦରକାର ବୋଲେ ଭଗବାନ ଏସବୁ ତାପରେ ସେ ବର୍ଣ୍ଣାକରା ଯିବ ସବୁ କୂଟନୀତି ଭାରତ କଥା କହୁଛନ୍ତି ଛତିଶ ଯାଇଛନ୍ତି ନା ସେମାନେ ଭଗବାନ ବୋଲି ନିଜକୁ ଜଣେଇନାହାନ୍ତି ତେଣୁ ଯାହା ହଉ ଯେତେବେଳେ ଏଇ କଥା ହେଲା ଭଗବାନ ବଳି ମହାରାଜ ବିଷୟରେ ଆଲୋଚନା ଚାଲିଛି ଏହି ସମୟରେ ଶୁକ୍ରାଚାର୍ଯ୍ୟ ଆସିଛି ପହଞ୍ଚିଲେ କିନ୍ତୁ ଶୁକ୍ରାଚାର୍ଯ୍ୟ ଜାଣିଛନ୍ତି ଶୁକ୍ରାଚାର୍ଯ୍ୟ ହେଉଛନ୍ତି ଭଗବତରେ ଭଗବାନ କହୁଛନ୍ତି କବି ନା ପୋଷଣା କବି କବି କହିଲେ ବିଦ୍ୱାନ ବ୍ୟକ୍ତି ବିଦ୍ୱାନ ବ୍ୟକ୍ତିମାନଙ୍କ ଭିତରେ ସେ ହେଉଛନ୍ତି ଶ୍ରେଷ୍ଠ ପୋଷଣା ବା ଶୁକ୍ରାଚାର୍ଯ୍ୟ ତେଣୁ ଶୁକ୍ରାଚାର୍ଯ୍ୟ ଜାଣୁଛନ୍ତି ସେ ହେଉଛନ୍ତି ବ୍ରାହ୍ମଣରେ ଆସୁଛନ୍ତି ସେ ବି ସାଧାରଣ ବ୍ୟକ୍ତି ନୁହଁ ଏସବୁ ଭଗବାନ ବିଷ୍ଣୁ ବୋଲି ସେ କହୁଛନ୍ତି ଏ ବଳି ତମେ ଯୋଉ କହୁଛ ତିନି ପାଦରେ ସବୁକିଛି ଦେଇଦେବ ବୋଲି ତମେ ଜାଣିନ ତମେ କାହାକୁ କହୁଛ ତିନି ପାଦ ସ୍ୱୟଂ ଭଗବାନ ସେ ବିଷ୍ଣୁ ବର୍ତ୍ତମାନ ସେ କର୍ଷକ ଅତିଥିଙ୍କର ପୁତ୍ର ହିସାବରେ ଦା ଦେଇକି ଆସିଛନ୍ତି ଜନ୍ମ ହେଇକି ଆସିଛନ୍ତି ଏବଂ ତମକୁ ଯୋଉ କହୁଛନ୍ତି ତିନି ପାଦ ଭୂମି ନେବେ ବୋଲି ତିନି ପାଦ ଭୂମି ମାଧ୍ୟମରେ ସେ ତମର ତ୍ରିଲୋକକୁ ସେ ନେଇଯିବ ବିଶ୍ୱରୂପ ଦେଖେଇକି ତମ ତ୍ରିଲୋକକୁ ନେଇଯିବ ସବୁକିଛି ନେଇଯିବ ତମର ତେଣୁ ତମେ ସବୁକିଛି ଦିଅ ନା ସେ ବିଭିନ୍ନ ପ୍ରକାର ତାଙ୍କର ସବୁ ଇଏ ହେଉଛନ୍ତି ଶୁକ୍ରାଚାର୍ଯ୍ୟଙ୍କର ନୀତି ଯୋଉ ରହିଛି ଶୁକ୍ରାଚାର୍ଯ୍ୟ ବହୁତ ନୀତିବାନ ବ୍ୟକ୍ତି ସିଏ ତେଣୁ ସିଏ ସବୁ ବିଭିନ୍ନ ପ୍ରକାର ନୀତି ସବୁ ପ୍ରଦର୍ଶନ କରୁଛନ୍ତି ପ୍ରକୃତରେ ଯଦି ତମେ ସବୁକିଛି ଦେଇଦେବ ତାହେଲେ ସେଟା ନୀତିଶାସ୍ତ୍ର ସେଟା କହୁନି ଯେଉଁ ଜଣଙ୍କର ଯେତିକି ଧନ ଅଛି ତାକୁ କିଭଳି ଭାବରେ ଜଣେ ଇଏ କରିବ ଧନକୁ ଧନକୁ କେମିତି ବ୍ୟବହାର କରିବ ନା ପାଞ୍ଚ ଟଙ୍କା ସବୁକିଛି ଦାମ କରିଦେଲେ ହବ କୃଷକ ମାନେ ଆମର ଶୁକ୍ରାଚାର୍ଯ୍ୟ କହୁଛନ୍ତି ବଳିକୁ ଯେ ଯେଉଁ ଧନ ଜଣଙ୍କର ଅଛି ତାକୁ ପାଞ୍ଚ ଟଙ୍କା ବ୍ୟବହାର କରାଯିବ ସବୁକିଛି ଦାମ କରିଦେଲେ ହବନି ସେ ତରକାରୀ ରହିନି ତେଣୁ ସେ ଶୁକ୍ରାଚାର୍ଯ୍ୟ କହିବା ଉଦ୍ଦେଶ୍ୟ ହେଉଛି କ'ଣ ନା ଯଦି ପରିମଳ ସବୁକିଛି ଭଗବାନ କହିଲେ ତାହେଲେ ମୁଁ ପୁଣି କରିକି କହିବି ଚାକର ଆମେ ମୁଁ ଚଳୁଛି ନା ତେଣୁ ସେ ତାଙ୍କର ନୀତି ନୀତି ମଧ୍ୟ ନୀତି ଶାସ୍ତ୍ର ମଧ୍ୟ ଏଇଟା ରହିଛି ଯେ ଧର୍ମାୟ ଦଶସେୟ କାମାୟ ଶୋଧନାୟ କଂସଧାଜନ ନିମିତ୍ତ ଏହା ମିତ୍ର ଚନ୍ଦ୍ରେ ଧର୍ମ ନୀତି ଶାସ୍ତ୍ରରେ ବନାଗଲେ ଯେ ଧର୍ମ ପାଞ୍ଚ ଭାବରେ ବ୍ୟୟ କରାଯାଏ ଏଇଟା ହେଉଛି ଧନ ଯାହା ଧନ ସମ୍ପତ୍ତି ଅଛି ତାକୁ ପାଞ୍ଚ ଭାବରେ ବ୍ୟୟ କରାଯାଏ ଗୋଟେ ଭାଗ ଧର୍ମ ପାଇଁ ବ୍ୟବହାର କରାଯିବ ଗୋଟେ ଭାଗ ଯଶ ପାଇଁ ବ୍ୟବହାର କରାଯିବ ଗୋଟେ ଭାଗ ଯେଉଁ ଅର୍ଥ ନିଜ ସଂଚିତ ରଖିବ ସେଟା ଭବିଷ୍ୟତ ପାଇଁ ଦରକାର ହବ ଆଉ ଗୋଟେ ଭାଗ ନିଜ ଯେଉଁ ଆବଶ୍ୟକତା ଅଛି ସେଟା ପୂରଣ କରିବା ପାଇଁ ରହିବ ଆଉ ଗୋଟେ ଭାଗ ବନ୍ଧୁବାନ୍ଧବ ପତ୍ନୀ ସ୍ତ୍ରୀ ପିଲା ଛୁଆ ସବୁ ସ୍ୱଧନ ପାଇଁ ବ୍ୟବହାର କରାଯିବ ତେଣୁ ଏହିପରି ଭାବରେ ତୁମେ ଇଏ କରିବା କଥା ଏହିପରି ଭାବରେ ଜନ୍ମତାକୁ ଉତ୍ପାଦନ କରିବା କଥା ତେଣୁ ସବୁଟା ଯଦି ଦେଇଦେବ ତାହେଲେ ସେ ତ ସ୍ୱୟଂ ଭଗବାନ ଆସନ୍ତି ସବୁ ତାକୁ ନେଇଯିବେ ତମେ ଆଉ ତମେ ପୁଣି ବଞ୍ଚେଇ କେମିତି ଯଦି ତେଣୁ ଯଦି ଶୁକ୍ରାଚାର୍ଯ୍ୟ ଏ କଥାକୁ ବଳିମହାରାଜ କହିଲେ ଯେ ମୁଁ ତାଙ୍କୁ ପ୍ରତିଜ୍ଞା କରିଦେଲି ତିନି ପାଦ ଭୂମି ଦେଇଦେଲି ନା ପ୍ରତିଜ୍ଞା କରିବି ବର୍ତ୍ତମାନ ସମୟ ଅଛି ତମେ ସେଥିରୁ ଓହରିଯା ବର୍ତ୍ତମାନ ବି ତମେ କହିବ ମୁଁ ଦେବି ବୋଲି କହିଲେ ଚଳିବ କେମିତି ମୁଁ ମିଥ୍ୟା କହିବି ନା ମିଥ୍ୟା ଚଳିବ କେଉଁଠି କେଉଁଠି ମିଥ୍ୟା କରାଯିବ ନା ଶୁକ୍ରାଚାର୍ଯ୍ୟ ସ୍ତ୍ରୀ ସୁନାମ ବିବାହ ଦ୍ୱିତୀୟାର୍ଥେ ପ୍ରାଣ ସଙ୍କଟେ ଗୋବ୍ରାହ୍ମଣାର୍ଥେ ହିଂସାୟା ନାମ ଦୁର୍ଘୋଷିତ ପାଞ୍ଚଟି ଜାଗାରେ ମିଥ୍ୟା କରି ଚଳିବ କେଉଁ କେଉଁ ଜାଗା ନା ସ୍ତ୍ରୀ ସୁ ସ୍ତ୍ରୀମାନଙ୍କ ପାଖରେ ନର୍ମ କ'ଣ ନର୍ମ ଖାତା ପରିହାସରେ ମିଥ୍ୟା କରିହେବ ବିବାହ ପାଇଁ ଯେତେବେଳେ ଆବଶ୍ୟକ ସେତେବେଳେ ମିଥ୍ୟା କରାଯିବ ଦ୍ୱିତୀୟାର୍ଥେ ଯେଉଁମାନେ ବ୍ୟବସାୟ ଅଛନ୍ତି ସେମାନେ ଯଦି କହିବେ ଆମେ ସତ୍ୟ କଥା କହିବୁ ତାହେଲେ ତାଙ୍କ ବ୍ୟବସାୟ ଚାଲିପାରିବେନି ତାଙ୍କ ଆମେ ସବୁ କିଛି ମିଛା ଖାଇବାକୁ ପଡ଼ିବ ପୁଣି ପ୍ରାଣ ସଙ୍କଟରେ ଯେତେବେଳେ ଆମର ମୃତ୍ୟୁ ରିପୋର୍ଟରେ ଯେଉଁ ସଙ୍କଟ ଆସିପାରେ ବିପଦ ଆସି ପଡ଼ିଯାଉଛି ପ୍ରାଣ ଚାଲିଯିବ ସେହି ସମୟରେ ଜଣେ ମିଥ୍ୟା କହିବେ ତେଣୁ ଏଇ ଯେଉଁ ଗୋ ବ୍ରାହ୍ମଣାର୍ଥ ହିଂସାୟ ଯଦି ଜଣେ ଗୋ ଗାଈମାନଙ୍କୁ ହତ୍ୟା କରିବା ପାଇଁ ଚାହୁଁଛି ତେଣୁ ସେଠି ଯଦି ମିଥ୍ୟା କରାଯିବ ସେଠି ମଧ୍ୟ ମିଥ୍ୟା କହିଲେ ଚଳିବ ବା ବ୍ରାହ୍ମଣମାନଙ୍କୁ ହତ୍ୟା କରିବା ପାଇଁ ଜଣେ ଚାହୁଁଛି ସେଠି ମଧ୍ୟ ମିଥ୍ୟା କରାଯିବ ତେଣୁ ଗୋ ବ୍ରାହ୍ମଣାର୍ଥେ ହିଂସାୟା ନା ଅମୃତ ସୁରକ୍ଷିତ ଯେ ଅମୃତ ବା ଅସତ୍ୟ ଯଦି କୁହାଯିବ ସେଟା ନିନ୍ଦନୀୟ ସୁରକ୍ଷିତ ଏଇଭଳି ଭାବରେ ଯେତେବେଳେ ଶୁକ୍ରାଚାର୍ଯ୍ୟ କହୁଛନ୍ତି ବଳି ମହାରାଜ ବିଷୟ ରହିକରି ଚିନ୍ତା କରିକି
ତାପରେ ସେ କହୁଛନ୍ତି ଯେ ଗୁରୁଦେବ ଆପଣ ଯାହା କହୁଛନ୍ତି ଠିକ କଥା, କିନ୍ତୁ ଏଇଟା ସାଧାରଣ ଲୋକମାନଙ୍କ ପାଇଁ, ଏଇଟା ମୋ ପାଇଁ ଭକ୍ତ ପାଇଁ ଏଇଟା ପ୍ରଯୁଜ୍ୟ ହେବ। ମୁଁ ହେଉଛି ପ୍ରହ୍ଲାଦ ମହାରାଜଙ୍କ ଶିଷ୍ୟ, ପ୍ରହ୍ଲାଦ ମହାରାଜ ଯିଏକି ଭଗବାନ ପ୍ରାପ୍ତ ହେଇଛନ୍ତି, ପ୍ରହ୍ଲାଦ ମହାରାଜ ଭଗବାନ ଭକ୍ତ ସିଏ। ତେଣୁ ଭକ୍ତ କୁହାଯାଇଛି ଭଗବତରେ ଯୋଉ ରହିଛି, ଭଗବାନ ଭଗବତରେ କହୁଛନ୍ତି ଯେ ତ୍ରୈଗୁଣ୍ୟ ବିଷୟ ବେଦା ନିସ୍ତ୍ରୈଗୁଣ୍ୟ ଭଗବାନ। ବେଦରେ ଯେଉଁ କଥା କୁହାଯାଇଛି, ଆମର ଶୁକ୍ରାଚାର୍ଯ୍ୟ ବେଦର ଉକ୍ତି ଦେଉଛନ୍ତି, ବେଦରେ ତ୍ରିଗୁଣ ବିଷୟରେ କୁହାଯାଉଛି, ତ୍ରୈଗୁଣ୍ୟ ବିଷୟ ବେଦା। ଅର୍ଜୁନକୁ ଭଗବାନ କହୁଛନ୍ତି ତମେ ନିସ୍ତ୍ରୈଗୁଣ୍ୟ ଭଗବାନ, ତମେ ତ୍ରିଗୁଣର ଉର୍ଦ୍ଧକୁ ଯାଅ। ତେଣୁ ବେଦରେ ଯେଉଁ ତିନି ଗୁଣ ବିଷୟରେ କୁହାଯାଉଛି, ଶୁକ୍ରାଚାର୍ଯ୍ୟ ଯେଉଁ ଜ୍ଞାନ ଦେଉଛନ୍ତି, ବଳି ମହାରାଜ କହୁଛନ୍ତି ମୁଁ ଏସବୁ ଗ୍ରହଣ କରିନି। ତେଣୁ ସିଏ କହୁଛନ୍ତି ଯେ ଯଦି ଯଦି ଅସୌ ଅଧର୍ମେଣ କହୁଛନ୍ତି ଯଦିପି ଅସୌ ଅଧର୍ମେଣ ମାଂ ବଦ୍ମିୟାଂ ଅନାଗସନ୍ ତଥାପି ଏନ ନାହିଁ ସିଏ ଗୀତମ ଗ୍ରହଣ କରିବି। କହୁଛନ୍ତି ଯେ ଯଦି ଆପଣ କହୁଛନ୍ତି, ଆପଣ ଯାହା କହୁଛନ୍ତି ଠିକ କଥା, ସିଏ ଯଦି ମୁଁ ଭାବୁଥିଲି ସାମାନ୍ୟ ବ୍ରାହ୍ମଣ ବୋଲି ଭାବୁଥିଲି ତାଙ୍କୁ ଦାଣ୍ଡ କହୁଥିଲି, କିନ୍ତୁ ଆପଣ କହୁଛନ୍ତି ସିଏ ହେଉଛନ୍ତି ସ୍ୱୟଂ ଭଗବାନ, ତ ସବୁକିଛି ତ ଭଗବାନଙ୍କର। ଆଉ ଯଦି ଭଗବାନଙ୍କ ସମ୍ପତ୍ତି ଯଦି ମୁଁ ନଭେ ଭଗବାନ ନିଜେ ଜବରଦସ୍ତି ନେଇଯିବେ, କାରଣ ସେ ହେଉଛି ଭଗବାନଙ୍କର। ମୁଁ ଯେଉଁ ଗ୍ରହଣ ଆକାର କରିଛି ବା ସବୁ ଗ୍ରହଣ କରିଛି, ଏଇଟା ତାଙ୍କର କୃପାରୁ ହିଁ ସମ୍ଭବ ହେଇଛି। ଆଉ ଯଦି ସେ ଭଗବାନ ସେ ଯଦି ଯାତନା କରୁଛନ୍ତି, ଯଦି ବି ଅସ ଅଧର୍ମୀୟ, ଯଦି ମଧ୍ୟ ସେ ଅଧର୍ମ ଆଚରଣ କରିବେ, ମାଁ ବଦ୍ମିୟା ଅନାଗସନ ମୋତେ ଯଦି ମଧ୍ୟ ବନ୍ଧନ କରିବେ, ମୋର କୌଣସି ଦୋଷ ନଥିଲେ ମଧ୍ୟ ବନ୍ଧନ କରିବେ। ଶୁକ୍ରାଚାର୍ଯ୍ୟ କହୁଛନ୍ତି ତମକୁ ତମକୁ ନେଇଯିବେ, ବନ୍ଧନ କରିବେ, ତମେ ଏଇଭଳିଆ ତ କହିଲେ କ'ଣ ସେ କହୁଛନ୍ତି ବର୍ତ୍ତମାନ ବଡ଼ି ମାନେ କହୁଛନ୍ତି ମୋତେ ଯଦି ବନ୍ଧନ କଲେ ମଧ୍ୟ ତଥାପି ଏ ନହିଛି ସେ, ତଥାପି ମୁଁ ତାଙ୍କୁ କୌଣସି ତା ବଦଳରେ ତାଙ୍କୁ ମୁଁ କଥା ପ୍ରଚାର କରିବିନି ବା ତାଙ୍କ ବିରୁଦ୍ଧରେ କିଛି ଯୁଦ୍ଧ ଘୋଷଣା କରିବେ ନିଶ୍ଚିତ ଭିତରେ ବ୍ରହ୍ମଚନ୍ଦ୍ର। କାରଣ ଦେଖ ସିଏ ବର୍ତ୍ତମାନ ଗୋଟେ ଭୟ କରିକିରି ଗୋଟେ ବ୍ରହ୍ମଚାରୀ ବେଶରେ ଗୋଟେ ବ୍ରାହ୍ମଣ ବେଶରେ ଆସି ପହଞ୍ଚି ଭୟ ଟିକେ ଆସେ, ଭିତରେ ବ୍ରହ୍ମଚନ୍ଦ୍ର ତେଣୁ କିଛି ମୁଁ ତାଙ୍କୁ ଦେବିନି। ଏଭଳି ହେବା ପାଇଁ ଯେତେବେଳେ ତାଙ୍କ ସହିତ ତାଙ୍କର ଶୁକ୍ରାଚାର୍ଯ୍ୟ କଥାକୁ ଗ୍ରହଣ କରିନାହାନ୍ତି, ସେତେବେଳେ ଶୁକ୍ରାଚାର୍ଯ୍ୟ ତାଙ୍କୁ ଅଭିଶାପ ପ୍ରଦାନ କରିଛି ଯେ ତମେ ଦେଖିହଉଛ ଏତେ ଜ୍ଞାନ ଦେଖିହଉଛ, ତମର ଏତେ ଜ୍ଞାନ ରହିଛି, ତେଣୁ ମୁଁ ତମକୁ ଅଭିଶାପ ଦେଉଛି ଯେ ତମର କିଛି ସବୁକିଛି ଧ୍ୱଂସ ହେଇଯାଉ, ତମେ ସବୁକିଛି ତମେ ଶ୍ରୀ ନେଇଯାଅ, ତମେ ଯେଉଁ ଏଇଟା ଐଶ୍ୱର୍ଯ୍ୟ ଅଛି ସବୁକିଛି ତମେ ଚାଲିଦେବ ଏବଂ ତମେ ନର୍କକୁ ଯାଅ କହିକି ସେ କହିଲେ। କିନ୍ତୁ ବଳି ମହାରାଜ ଯିଏକି ଆମେ ଦେଖିବା ଯେ ଭଗବାନଙ୍କର ଭକ୍ତ ବିଭିନ୍ନ ଅସୁବିଧା ପରିସ୍ଥିତିରେ ମଧ୍ୟ ସେ ଅଧିକ ଲାଭ ସେ ଜାଣିପାରନ୍ତି, ଜଙ୍ଗଲବ୍ଧା ଚାପରମ ଲାଭ ମାନ୍ୟତେ ନାଧିକ କଥା, ଭଗବାନ ଆମ ଭୌତିକ ଜଗତରେ ଯିଏ ଯେତେ ଧନ ପାଇଲେ ମଧ୍ୟ ତାର ଆଉ ଟିକେ ଅଧିକ ଧନ ପାଇବା ପାଇଁ ଆଗ୍ରହ ରହିବ ବା ଇଚ୍ଛା ରହିବ। କିନ୍ତୁ ଯେଉଁମାନେ ଭଗବାନ ପ୍ରାପ୍ତ ହେଇଛନ୍ତି ଜନ୍ମଲବ୍ଧ ସିଏ ଆଉ କିଛି ଅଧିକ କିଛି ଲାଭ ପାଇବା ପାଇଁ ଚାହିଁବେ, ସେଥିରେ ସେ ସନ୍ତୁଷ୍ଟ ହେଇଛି। ଜନ୍ମଲବ୍ଧ ଚାକର ଲାଭ ମାନ୍ୟତେ ନା ଅଧିକ କଥା, ଆଉ ଅଧିକ ଧନ ତାଙ୍କର ଦରକାର ନାହିଁ, ଭଗବାନ ଠାରୁ ଆଉ ଉଦ୍ଧୃତି ଅଧିକା ଆବଶ୍ୟକତା ସେ ତାଙ୍କର ଦରକାର ହେବ। ଏବଂ ଭଗବାନ ସହିତ ଯେଉଁମାନେ ଯୁକ୍ତ ହେଇକି ଅଛନ୍ତି ଜସ୍ମିତ ନ ଦୁଃଖେ ନା ଗୁରୁନାଥ ବିଚାର, ଯେତେବେଳେ ଦୁଃଖ ଆସିଲେ ମଧ୍ୟ ଯେତେ ବିରାଟ ଦୁଃଖ ଆସିଲେ ମଧ୍ୟ ସେ ବିଚଳିତ ହେବେ। ତେଣୁ ବଳି ମହାରାଜ ଯେ ତାଙ୍କର ତାଙ୍କର ଯୋଉ ବନ୍ଧୁବାନ୍ଧବ ଅଛନ୍ତି ବା ଶୁଭ ସମ୍ପ୍ରଦାୟ ଅଛନ୍ତି ସେମାନେ ଚାହୁଁନାହାନ୍ତି ତାଙ୍କୁ ଜାଣିଲେ ସେ ହେଉଛନ୍ତି ଭଗବାନ ବିଷ୍ଣୁ ବୋଲି, ବିଷ୍ଣୁ ହେଉଛନ୍ତି ଭଗବାନ ଦେବତାମାନଙ୍କ ସପକ୍ଷ, ତେଣୁ ସେମାନେ ଚାହୁଁନାହାନ୍ତି ଯେ ଆମେ ସବୁ ତାଙ୍କୁ ଦେଇଦେବା, ତାଙ୍କର ଗୁରୁ ମଧ୍ୟ ଶୁକ୍ରାଚାର୍ଯ୍ୟ ମନା କରୁଛନ୍ତି ତାକୁ ଦେବା ପାଇଁ, ଏବଂ ବିଭିନ୍ନ ପ୍ରକାର ଅସୁବିଧା ସ୍ଥିତିରେ ଥିଲେ ମଧ୍ୟ ଶୁକ୍ରାଚାର୍ଯ୍ୟ କୌଣସି ତାଙ୍କର ତାଙ୍କର ଯୋଉ ରହିଛି ସେ ସଂକଳ୍ପ କରିଛନ୍ତି, ସେ ସଂକଳ୍ପରୁ ବିଚଳିତ ହେଲା।
ନା ମୁଁ ସଂକଳ୍ପ କରିଛି ମାନେ ଭଗବାନ ନିଶ୍ଚିନ୍ତ ଭାବରେ ପ୍ରଦାନ କରିବେ, ମୋର ଜୀବନ ସଂକଟ ଆସିଲେ ମଧ୍ୟ ମୁଁ ଭଗବାନଙ୍କୁ ସର୍ଭିସ୍ ପ୍ରଦାନ କରିବି, ଏହି ଭାବ ସେ ଦୃଢ଼ ସଂକଳ୍ପ ହେଇ ଦେଇଛି। ତେଣୁ ମୁଁ ଶୁକ୍ରାଚାର୍ଯ୍ୟ ଯେତେବେଳେ ଅଭିଶାପ ଦେଇଥିଲେ ସେତେବେଳେ ଭଗବାନ ତାଙ୍କ ବିଶ୍ୱରୂପକୁ ଦେଖୁଛି, ଅନେକ ପତ୍ର ଅନେକ ଅନେକ ବାହୁ ଗ୍ରହପତ୍ର ନେତ୍ରଣ ପଶ୍ୟାମିତ୍ରଣ ସର୍ବଦୂନାନ୍ତରୂପ ସେ ଯୋଉ ବିଶ୍ୱରୂପ ଦେଖାଉଛନ୍ତି ତାକୁ ଯଦି କୋଟି କୋଟି ବର୍ଷ ଜଣେ ଗ୍ରହଣ କଲେ ମଧ୍ୟ ସେ ଦେଖିପାରିବେ, ଜାଣିପାରିବେ ଏତେ ଅନନ୍ତ ତାଙ୍କର ଅନ୍ତ ନାହିଁ, ଏତେ ବିରାଟ ରୂପ ବିଶ୍ୱରୂପ। ସେଭଳିଆ ମଧ୍ୟ ତାଙ୍କ ବିଶ୍ୱରୂପକୁ ଦେଖୁଛନ୍ତି, ଛୋଟ ପିଲା ଥିଲେ ସାଙ୍ଗେ ସାଙ୍ଗେ ସେ ତାଙ୍କ ବିଶ୍ୱରୂପକୁ ଦେଖୁଛନ୍ତି, ବିଶ୍ୱରୂପ ସବୁକିଛି ଗୋଟିଏ ପାଦରେ ସମସ୍ତ ପୃଥିବୀ ଲୋକ ତା ତଳେ ଯେଉଁ ସାତଟି ଲୋକ ରହିଛି ଚାରି ସବୁକିଛି ଗୋଟିଏ ପାଦରେ ସେ ଗ୍ରହଣ କରିଦେଇଛି, ପୁଣି ଏ ଡାଣ ପାଦରେ ଏଇଟା ଅଛନ୍ତି, ଆଉ ଗୋଟେ ପାଦରେ ଯେତେବେଳେ ଉର୍ଦ୍ଧକୁ ଦେଖିଛନ୍ତି ସେତେବେଳେ ସମସ୍ତ ଉର୍ଦ୍ଧ ଲୋକ ଯେଉଁ ରହିଛି ଭୂଲୋକ ସ୍ୱର୍ଗଲୋକ ମହଲୋକ ତପଲୋକ ଜନଲୋକ ଏବଂ ଅନ୍ତିମ ବ୍ରହ୍ମଲୋକକୁ ପାର ହେଇକିରି ଭଗବାନ ସେଇ ପାଦ ପଦ୍ମ ବାମ ବାମ ପାଦ ପଦ୍ମ ଆଗୁ ଆଗୁ ଯାଇ ଯାଇକିରି ସ୍ୱର୍ଗର ଏଇ ବହୁତ ଜଗତର ଯେଉଁ ସାତଟି ଆବରଣ ରହିଛି ସବୁକୁ ଭେଦ କରିକିରି ଚିତ ଜଗତ ଏବଂ ସେଇଠୁ ସେ ଗଙ୍ଗାଧର ନିର୍ଭର କରୁଛନ୍ତି। ତେଣୁ ଯେତେବେଳେ ବାମଦେବ ତାଙ୍କ ପାଦକୁ ଉପରକୁ ଉତ୍ତୋଳନ କରୁଛନ୍ତି ସେ ସମୟରେ ସ୍ୱର୍ଗଲୋକରେ ବ୍ରହ୍ମଲୋକରେ ବ୍ରହ୍ମା ଦେଖୁଛନ୍ତି ପାଦକୁ ଦେଖୁଛନ୍ତି ପାଦଙ୍କ ସ୍ତୁତି କରୁଛନ୍ତି। ତେଣୁ ସେ ସମୟରେ ଯେତେବେଳେ ପାଦ ଯାଇକିରି ଯେତେବେଳେ ସେ ଜଳ ଗଙ୍ଗାରେ ପ୍ରବେଶ କରୁଛନ୍ତି ସେତେବେଳେ ବ୍ରହ୍ମା ତାଙ୍କର କମଣ୍ଡଳରେ ସେ ଜଳ ଧରିକି ଭଗବାନ ପାଦକୁ ବହୁତ କରୁଛନ୍ତି ପୂଜା କରୁଛନ୍ତି। ଆମର ଭୋଗ ଲାଗିଗଲାଣି ତ ସମୟ ହେଇଗଲାନି ତେଣୁ ଏଇ ଭାବରେ ଯେତେବେଳେ ବିରାଟ ବିଶ୍ୱରୂପ ଦେଖେଇ ଦେଇଛନ୍ତି ସେତେବେଳେ ସମସ୍ତେ ଯୋଉ ତାପରେ ସେ ପୁଣି ବିଶ୍ୱରୂପକୁ ପୁଣି ନିଜ ସାମାନ୍ୟ ପୁଣି ବାହାର କରିଦେଲେ ଯୋଉ ରୂପ ଥିଲା ସେଇ ରୂପ ଧ୍ୟାନ କରୁଛନ୍ତି। ତେଣୁ ବର୍ତ୍ତମାନ ସେ ବଡ଼ିମହାରାଜ କହୁଛନ୍ତି ଯେ ତମେ ଯୋଉ କହିଥିଲ ତିନି ତିନୋଟି ଭୂମି ଦେବ ତିନି ପାଞ୍ଚ ଭୂମି ଦେବ ବୋଲି ଦୁଇ ପାଞ୍ଚ ଭୂମିରେ ମୁଁ ସବୁ କିଛି ନେଇଗଲି ବର୍ତ୍ତମାନ ତୃତୀୟ ପାଞ୍ଚ ଭୂମି କୋଉ କରିଥିଲ ତେଣୁ ତମେ ଅସତ୍ୟ ତମେ ମିଥ୍ୟା ମିଥ୍ୟାଚାରୀ ଏମିତି କହିକିରି ତାଙ୍କୁ ତାଙ୍କର ଇଚ୍ଛା ଅନୁସାରେ ଗରୁଡ଼ ମହାରାଜ ଆସି ଗରୁଡ଼ଦେବ ତାଙ୍କୁ ବନ୍ଧନ କରିଛନ୍ତି ନାଗପାଶରେ ବନ୍ଧନ କରିଛନ୍ତି ଏବଂ ନାଗପାଶରେ ବନ୍ଧନ କରିଦେଇକି ସେ ଭଗବାନ ପରୀକ୍ଷା ନେଉଛନ୍ତି କହୁଛନ୍ତି ମୁଁ ତମେ ମୋତେ କହିଥିଲ ତିନି ପାଞ୍ଚ ଭୂମି ଦେବ ବୋଲି ଦୁଇ ପାଞ୍ଚ ଭୂମି ଦେଲ ଆଉ ଗୋଟେ ପାଦ କାହିଁ କାହିଁ ଦେଉନ କାହିଁ ଶୀଘ୍ର ଦିଅ ତମେ କିନ୍ତୁ ତମର ଗୁରୁଦେବ ମନା କରୁଛନ୍ତି ତମେ ପ୍ରଦାନ କରିବା ପାଇଁ ହେଲେ ବି ତମେ ତାଙ୍କ କଥା ମାନିଲନି ତମର ଜ୍ଞାତି କୁଟୁମ୍ବ ଏମାନେ ସବୁ ମନା କରୁଛନ୍ତି ତଥାପି ତମେ ତ ଶୁଣିଲନି ତେଣୁ ତମ ବର୍ତ୍ତମାନ ନାକୁ ଗମନ କରୁଛନ୍ତି ତେଣୁ ଭଗବାନ ବଳି ମହାରାଜ ତାଙ୍କୁ ନିଜର ମାସକୁ ପ୍ରଦାନ କରୁଛନ୍ତି। ମୁଁ ଯଦିଓ କହିଛି ମୋର ସୁନ୍ଦର ସୁନ୍ଦର ଲୋକ ଅଛନ୍ତି ଆମର ସମାନ ହେବା ତେଣୁ ସେ କହୁଛନ୍ତି ମୋର ନିଜର ମସ୍ତକୁ ପ୍ରଦାନ କରୁଛନ୍ତି। ତେଣୁ ପ୍ରଶ୍ନ ଆସିବ କି ଏତେ ବିରାଟ ବିରାଟ ଯେଉଁ ସ୍ୱର୍ଗ ଇତ୍ୟାଦି ରହିଛି ଏଗୁଡ଼ାକ ଯେତେବେଳେ ଭଗବାନ ଗୋଟେ ପାଦକୁ ନକଟ ହେଲା ଆଉ ବଳିଙ୍କ ମସ୍ତକ କେତେ ବଡ଼ ତାହେଲେ କିନ୍ତୁ ଗୋଟେ ପାଦ ରହିବ ନା ଆଚାର୍ଯ୍ୟ ଟିକା କରୁଛନ୍ତି ଯେଉଁମାନେ ଯେ ଧନୀ ବ୍ୟକ୍ତି ତାଙ୍କର ଯେଉଁ ଯେତେ ଧନ ଅଛି ସେ ଧନଠାରୁ ତାଙ୍କର ହେଉଛି ଦ୍ୱିଗୁଣ ତାଙ୍କ ମସ୍ତକ ହେଉଛି ଦ୍ୱିଗୁଣ ସହିତ ସମାନ ତେଣୁ ଭଗବାନ ମାଗିଥିଲେ ତିନି ପାଦ ଇଏ ଦେଇଦେଲେ ଦୁଇ ପାଦ ଦେଇଦେଲା ପରେ ତାର ଦୁଇ ପାଦ ଦ୍ୱିଗୁଣ ତାଙ୍କ ମସ୍ତକ ଚାରି ପାଦ ଛଅ ପାଦ ଖୋଲା ତିନି ପାଦ ମାଗିଥିଲେ ଛଅ ପାଦ ଖୋଲା ଆଚାର୍ଯ୍ୟ ବିଭିନ୍ନ ଟିକା କରୁଛନ୍ତି ଏଭଳି ଭାବରେ ଭଗବାନ ଯେତେବେଳେ ଭଗବାନ ବହୁତ ଗୀତ ହେଇଛନ୍ତି ବହୁତ ଖୁସି ହେଇଛନ୍ତି ଏବଂ ଭଗବାନ କହିଛନ୍ତି ପ୍ରକୃତରେ ଇଏ ମାନନ୍ଦେ କହୁଛନ୍ତି ବଳି ମହାରାଜ ଇଏ ହେଉଛନ୍ତି ବହୁତ ଉନ୍ନତ ଭକ୍ତ ମୁଁ ଏଇଟା ପରୀକ୍ଷା କରିବା ପାଇଁ ମୋର ଭକ୍ତର ପ୍ରତିଷ୍ଠା ଭକ୍ତର ସମ୍ମାନ ଭକ୍ତର ଯଶ ପ୍ରତିଷ୍ଠା କରିବା ପାଇଁ ମୁଁ ଏଇଟା ତାଙ୍କୁ ପରୀକ୍ଷା ନେଉଛି ତାପରେ ତାଙ୍କର ସେ ବନ୍ଧନ କରିଯାଇଛି ମୁଁ କରିଯାଇଛି ତାପରେ ସେ ତାଙ୍କୁ ସୁଦୃଢ଼ ପଠାଇଛନ୍ତି ଯେଉଁ ଆମର ଯେଉଁ ଅଛି ପୃଥିବୀ ପୃଥିବୀ ତଳେ ଅତଳ ବିତଳ ତା ତଳେ ସୁତଳ ଏ ସୁତଳ ଲୋକରେ ଦେବତାମାନଙ୍କର ଯେଉଁ ରହିଛି ଐଶ୍ୱର୍ଯ୍ୟ ରହିଛି ତାଠାରୁ ଅଧିକ ଐଶ୍ୱର୍ଯ୍ୟ ହେଉଛି ସେ ସୁତଳ ଲୋକରେ ସେ ସାଙ୍ଗେ ସାଙ୍ଗେ ସୃଷ୍ଟି ହେଇଛି ଆମର ସିଦ୍ଧ ସ୍ୱାମୀ କହୁଛନ୍ତି କୃଷ୍ଣ ଚକ୍ର କହୁଛନ୍ତି ସେ ଆଗରୁ ନଥିଲା ସେସବୁ ଔଷଧ, ଯେମିତି ସୁଦାମା ଭଗବାନ ପାଖକୁ ଯାଇ ଆସିବା ଫେରିଲା ବେଳକୁ ତାଙ୍କର ସୁଦାମପୁରୀ ନିର୍ମାଣ ହେଇଛି, ସେଇଭଳିଆ ଭଗବାନ ଯେତେବେଳେ ଜାଣିଛନ୍ତି ସେତେବେଳେ ସୁଦୂର ଲୋକରେ ସମଗ୍ର ଐଶ୍ୱର୍ଯ୍ୟ ବିଶ୍ୱକର୍ମା ସବୁ ସୃଷ୍ଟି କରିଛନ୍ତି। ଏବଂ ବଳି ମହାରାଜ ପ୍ରହଲାଦ ମହାରାଜ ତାଙ୍କ ଗାନ୍ଧି କୁଟୁମ୍ବ ସମସ୍ତେ ଯାଇକି ସେ ସୁଦୂର ଲୋକ ରହିଛନ୍ତି, ଭଗବାନ ସ୍ୱୟଂ ତାଙ୍କର ଦ୍ୱାରପାଳ ରହିଛନ୍ତି, ଭଗବାନ ବାମନ୍ଦେ ବର୍ତ୍ତମାନ ତାଙ୍କ ଦ୍ୱାରପାଳ ବର୍ତ୍ତମାନ ମଧ୍ୟ ସେ ଅଛନ୍ତି ଦ୍ୱାରପାଳ। ଏବଂ ଏ ଯୋଉ ସପ୍ତ ମନ୍ମନ୍ତର ଯୋଉ ଚାଲିଛି ଏହା ପରେ ଯୋଉ ମନ୍ମନ୍ତର ଆସିବ ଅଷ୍ଟମ ମନ୍ମନ୍ତରରେ ଭଗବାନ ସ୍ୱୟଂ କ'ଣ କରିବେ ନା ଏଇ ଯେ ବର୍ତ୍ତମାନ ଯେ ଇନ୍ଦ୍ର ଅଛନ୍ତି ପୁରନ୍ଦର ତାଙ୍କଠାରୁ ଏଇ ସଂକଳ୍ପ ନେଇକରି ପୁଣି ସେ ବଳି ମହାରାଜଙ୍କୁ ପ୍ରଦାନ କରିବେ, କିନ୍ତୁ ବଳି ମହାରାଜ ଆସନ୍ତା ମନ୍ମନ୍ତରରେ ସେ ଇନ୍ଦ୍ର ହେବେ। ଏହିଭଳି ଭାବେ ଭଗବାନ ରାମଙ୍କର ଅନେକ ଲୀଳା ରହିଛି, କିନ୍ତୁ ଆମ ସମୟ ଶେଷ ହେଲେ ଆମେ
ଜୟ ଶ୍ରୀ ଭଗବାନ ବାମଦେବ କୀ ଜୟ କାଳସ୍ମୃତି କୀ ଜୟ ସମ୍ଭେ ଗୋଲଭକୁନ୍ଦ କୀ କାଳ ଗୋର ନନ୍ଦେ ହରି
ବୋଲେ ଶ୍ରୀପାଦ ପାଦଶା ପ୍ରଭୁ କୀ
ଜୟ
ବହୁତ